ಶ್ರೀ ಶ್ರೀ ಗೋವಿಂದದಾಯ ಶ್ರೀಕೃಷ್ಣ ಮಲನ ಶ್ರೀ ಶ್ರೀ ಜಗನ್ನಾಥ ಶುಭ್ರಮಾನಂದ ಶ್ರೀ ರಾಧಾಕೃಷ್ಣ ಶ್ರೀ ಲಕ್ಷ್ಮೀ ಕೃಷ್ಣದೇ ಶ್ರೀ ಶ್ರೀ ಸೀತಾರಾಮ ಲಕ್ಷ್ಮಣ ಹನುಮಾನ ಕರಿ ಶ್ರೀ ಗುರುದೇವ್ ಶ್ರೀ ಶ್ರೀನಾಥ ಕೃಷ್ಣ ಗುರುಮಾರಿಪಾದ್ರಿಮರ್ಪಣ ಕರಿ ಈ ಇಸ್ಕನ್ನು ದುಷ್ಟತಾಚಾರ್ಯ ಶ್ರೀ ಶ್ರೀನಾಥಾದ ಮಹಾರಾಜಿಪಾದ ಪದ್ಮನಿಮರ್ಪಣ ತ್ರಿವೇದನ ಕರಿ ಸಮಸ್ತ ಸಾಧು ಗುರು ವಿಷ್ಣು ಮಹಾನ್ ಪಾದ ಪದ್ಮನಿಮರ್ಪಣ ತ್ರಿವೇದನ ಕರಿ ಉಪಸ್ಥಿತ ವಿಷ್ಣು ಸಹಜಾನಂದ ಮಾತೃಬಂಧಮರ್ಪಣ ತ್ರಿವೇದನ ಕರಿ ಆದಿ ಕೃಷ್ಣ ಭಗವಂತನರ್ಪಣ ತ್ರಿವೇದನ ಕರಿ ಆದಿ ಆಯುಷ್ಮದ ಭಾಗವತಂ ದಶಮ ಸ್ಕಂದ ಏಕಾದಶ ಅಧ್ಯಾಯ ಕಥಾ ಆರಂಭ କରିବା ସେମିତି ଶ୍ରୋତୁ ଗତକାଲି ଆମେ କହିଥିଲେ କେମିତି ଭଗବାନ ଗୋକୁଳରୁ ଆସିଲେ ବୃନ୍ଦାବନକୁ ଆସିଲେ ଭଗବାନ ତିନି ବର୍ଷରେ ଏହିସବୁ ଘଟଣା ହୋଇଥିଲା ଭଗବାନ ତିନି ବର୍ଷ କାଳ ସେଠି ରହିଥିଲେ ଗୋକୁଳରେ ଲୀଳା କରିଥିଲେ ତିନି ବର୍ଷ ଲୀଳା ଆମେ ଶ୍ରବଣ କଲେ ତେଣୁ ବର୍ତ୍ତମାନ ତୃତୀୟ ବର୍ଷରୁ ପୁଣି ଯେଉଁ ଲୀଳା ସବୁ ହେଉଛି ସେହି ଲୀଳାକୁ ସବୁ ଶ୍ରବଣ କରିବା ଏକାଦଶ ଅଧ୍ୟାୟ ସଇଁତିରିଶ ଶ୍ଳୋକରେ କହୁଛନ୍ତି ଭଗବାନ ଏବଂ ବ୍ରଜୌ କସାନ୍ ପ୍ରୀତି ଯଛନ୍ତୌ ବାଣଚେଷ୍ଟିତେ କଳବାକ୍ୟ ଶୋକାଳୀନ ବତ୍ସ ପାଳୌ ବହୁବତୁ ଏଇଭଳି ଭାବରେ ଏବଂ ବ୍ରଜୌ କସାନ୍ ପ୍ରୀତି ପ୍ରୀତି ତ ବଢ଼ି ବଢ଼ିକା ଯାଉଛି ଆହୁରି ବଢ଼ିବ ଅଧିକା ସବୁ ଗୋଟେ ଲୀଳା କରିବେ ଭଗବାନ ଏଭଳି ଭାବରେ ଯାହା ହେଉ ଏହିଭଳି ଭାବେ ପ୍ରୀତି ଯଚ୍ଛନ୍ତୁ ବାଳ ଚେଷ୍ଟିତ କୃଷ୍ଣ ଏବଂ ବଳରାମ ଇଏ ହେଲେ ମେନ୍ ହିରୋ ଦୁଇ ଜଣ ଇଏ ସମସ୍ତ ବାଳକମାନଙ୍କୁ ଆକର୍ଷଣ କରୁଛନ୍ତି ସମସ୍ତ ବ୍ରଜବାସୀମାନଙ୍କୁ ଆକର୍ଷଣ କରୁଛନ୍ତି ପଶୁ ପକ୍ଷୀ ସମସ୍ତଙ୍କୁ ସେ ଆକର୍ଷଣ କରୁଛନ୍ତି ବାଳ ଚେଷ୍ଟିତ ହି କଳବାକେଇ ସ୍ୱକାଳୀନ କଳବାକେଇ କଳବାକେଇ କହିଲେ ଖଣ୍ଡି ଖଣ୍ଡି ଭାଷା ଖଣ୍ଡି ଖଣ୍ଡି ଭାଷାରେ କହୁଛନ୍ତି କଳବାକେଇ ମଧୁରିଆ ଗିରା ଯାହାଙ୍କର ସେ କଳବାକ୍ୟରେ କହୁଛନ୍ତି ସ୍ୱକାଳୀନ ବର୍ଷ ପାଳୁ ବହୁବତୁ ସ୍ୱକାଳୀନ ଭଗବାନଙ୍କର ବର୍ଷାଚାରଣ କରିବା ପାଇଁ ଇଚ୍ଛା ଜାଗ୍ରତ ହେଲା ତିନି ବର୍ଷରେ ଭଗବାନ ଏଇ ଲୀଳା କରିଥିଲେ ବର୍ଷାଚାରଣ କରିଥିଲେ ତିନି ସ୍ୱକାଳୀନ ବିଶ୍ୱନାଥ ଠାକୁର ଠାକୁର କହୁଛନ୍ତି ତିନି ବର୍ଷ ତିନି ବର୍ଷରେ ତିନି ବର୍ଷରେ ଭଗବାନ ଗଲେ ବର୍ଷାଚାରଣ କରିବା ପାଇଁ ବଳରାମ ମଧ୍ୟ ସେ ପାଖାପାଖି ବୟସ ତେଣୁ କୁହାଗଲା କଳବାକି ସ୍ୱକାଳୀନ କଳବାକି ଯେଉଁ କଥା କହୁଥିଲେ ସମସ୍ତେ ଶୁଣିକିରି ଆନନ୍ଦିତ ହୋଇଯାଉଥିଲେ ଭଗବାନ କଥା କୃଷ୍ଣ କହିଲେ ସମସ୍ତଙ୍କୁ ସେ ଆକର୍ଷଣ କରନ୍ତି ଆଉ ତାଙ୍କର କଥା ତାଙ୍କର ଚାଲି ତାଙ୍କର ହାବଭାବ ବ୍ୟବହାର ସବୁକିଛି ଆମେ ଶୁଣୁଥିଲା ପୂର୍ବରୁ ତାଙ୍କ ଗୋପୀମାନେ କହିବେ କୃଷ୍ଣ ଟିକେ ନୃତ୍ୟ କର ଭଗବାନ ନୃତ୍ୟ କରିବା ପାଇଁ ଆରମ୍ଭ କରିବେ କୃଷ୍ଣ ଟିକେ ଗାନ କର ସେ ଗାନ କରିବେ କଳବାକ୍ୟେଇ ଖଣ୍ଡି ଖଣ୍ଡି ବାକ୍ୟରେ ଖଣ୍ଡି ଠିକ୍ ଭାବରେ କଥା କହିପାରୁନାହାନ୍ତି ଏଇଭଳି ଭାବରେ ବ୍ରଜବାସୀମାନଙ୍କର କେତେ ଭାଗ୍ୟ ଭଗବାନଙ୍କ ଲୀଳାରେ ସବୁ ସାମିଲ ହୋଇଛନ୍ତି କଳବାକ୍ୟ ସ୍ୱକାଳୀନ ସ୍ୱକାଳୀନ କହିଲେ ତିନି ବର୍ଷ ଭଗବାନ ସେତେବେଳେ କ'ଣ ହେଲା ନା ବତ୍ସ ପାଳୁ ବହୁବତୁ ଭଗବାନ ବତ୍ସ ପାଳନ କଲେ ଦୁଇ ଜଣ ଯାକ କୃଷ୍ଣ ଏବଂ ବଳରାମ ବତ୍ସ ପାଳୁ ବହୁବତୁ ଯେତେବେଳେ ଭଗବାନ ଷଷ୍ଠ ଛଅ ବର୍ଷରେ ହୋଇଯିବେ ପ୍ରଗଣ୍ଡ ବୟସ ସେହି ସମୟରେ ଭଗବାନ ଗାଭୀମାନଙ୍କୁ ଚାରଣ କରେଇବେ ନା ବର୍ତ୍ତମାନ ଏଇ ତିନି ବର୍ଷ କାଳ ଭଗବାନ ଏଇ ବର୍ଷା ଚାରଣ କରେଇବେ ତେଣୁ ଅଠତିରିଶ ଶ୍ଳୋକରେ କୁହାଯାଉଛି ଯେ ଅବିଦୁରେ ବ୍ରଜଭୁବଃ ସହ ଗୋପାଳ ଦାର କେହି ଚାରୟାମାସୁତୁ ବତ୍ସା ନାନା କ୍ରୀଡ଼ା ପରିଚ୍ଛେଦ ଅବିଦୁରେ ବେଶୀ ଦୂରକୁ ସେ ଯିବେନି ପାଖାପାଖି ସବୁ ସେଇ ଯେଉଁ ରହିଲେ ଭଗବାନ ସେଇ ବୃନ୍ଦାବନ ବସୌତି ଗୋଟେ ନାମ ସ୍ଥାନ ରହିଛି ସେଇଠି ଭଗବାନ ସବୁ ରହିଲେ ଭଗବାନ ବ୍ରଜବାସୀମାନେ ସବୁ ସେଇଠି ରହିଲେ ତେଣୁ ପ୍ରଥମ ଦିନରେ ତ ଆମେ କହିଥିଲେ କେମିତି ଶଗଡ଼କୁ ଘେରେଇକି ରଖିଲେ ତାପରେ ସବୁ କଣ୍ଟା ବୁଦା ସବୁ ରହିଥିଲା ଏଭଳି ଭାବରେ ଭଗବାନ ସବୁ ରହିଲେ ସୁରକ୍ଷିତ ରହିଥିଲେ ତାପରେ ଆସ୍ତେ ଆସ୍ତେ ଘର ଫର କରି ସଫାସଫି ଏସବୁ କରି ବଣଫଣ ସବୁ ଇଏ କରିକି ଭଗବାନ ସବୁ ବସବାସ କରିବା ପାଇଁ ବସୌତି ନାମ ହେଲା ବସୌତି ଭଗବାନ ବସିଲେ ସେଠାରେ ବସୌତି ଭଗବାନଙ୍କ ଧାମ ସିଏ ସିଏ ଆଉ କ'ଣ ସାଧାରଣ ଭୌତିକ ଜଗତ ସିଏ, ଭୌତିକ ସ୍ଥାନ ସିଏ। ଭୌତିକ ଜଗତରେ ମଧ୍ୟ ତିନି ପ୍ରକାର ସ୍ଥାନ ରହିଛି, ଏକାଦଶକନ୍ଦ 25 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବନସ୍ତୁ ସାତ୍ତ୍ୱିକ ବାସ, ବନଟା ହେଉଛି ସାତ୍ତ୍ୱିକ ବାସ। ଗ୍ରାମ ରଜସ ଉଚ୍ଚତେ, ଗ୍ରାମଟା ହେଉଛି ରଜଗୁଣ। ଏବଂ ଏ ଯେଉଁ ରହିଛି ଯେଉଁ କ'ଣ ଯେଉଁ ଏଇ ଯେଉଁ ଜୁଆକଳ ଇତ୍ୟାଦି ଯେଉଁ ସବୁ ହେଉଛି ସେସବୁ ସ୍ଥାନ ହେଉଛି ତମଗୁଣ, ତମଗୁଣର ସ୍ଥାନ। ଏବଂ ଭଗବାନ କହିଲେ ମନ ନିକେତନ୍ତୁ ନିର୍ଗୁଣ ଭାବେ, ଭଗବାନଙ୍କର ନିକେତନ ଯେଉଁ ମନ୍ଦିର ଇତ୍ୟାଦି ଏଇଠୁ ଭଗବାନ ନିର୍ଗୁଣ। ତେଣୁ ବୃନ୍ଦାବନ ଧାମ ମଧ୍ୟ ଭୌତିକ ଜଗତର ନୁହଁ, ଭୌତିକ ସେ ଭଗବତ ଭଗବତ ଲୋକରୁ ଆସିଛି, ଚିତ୍ଜଗତରୁ ଆସିଛନ୍ତି ସେ ଧାମ ମଧ୍ୟ ଭଗବାନଙ୍କ ସହିତ ଆସିଛନ୍ତି, ଭଗବାନଙ୍କ ଧାମ ସେ। ତେଣୁ କିଭଳି ଚିନ୍ତାମଣି ପ୍ରକାଶ ଦଶକଳ୍ପ ବୃକ୍ଷ ଲକ୍ଷ୍ୟାବୃତ୍ତିଷୁ ସୁରଭିରବିପାଳୟନ୍ତଂ ଲକ୍ଷ୍ମୀ ସହସ୍ର ସଦସଂ ଭ୍ରମସେବ୍ୟମାନଂ ଗୋବିନ୍ଦମାଦିପୁରୁଷଂ ତମହଂ ଭଜାମି। ବ୍ରହ୍ମା ଦେଖିଥିଲେ ଭଗବାନଙ୍କ ଧାମକୁ, ଦେଖିକରି ଏଇଟା ରଚନା କରିଛନ୍ତି। ତାଙ୍କର ଭୂମି ଯେଉଁ ରହିଛି ସେଇଟା ଚିନ୍ତାମଣି, ମୁଁ ଗତକାଲି କହିଥିଲି ବୋଧେ, ଏଇଟା କହିବେଲି ଭୂମି ବ୍ରଜବାସ ଯେଉଁ ବ୍ରଜ ଭୂମିର ମହାତ୍ମ୍ୟ। ଗୋଟେ ଥରେ ଏଇ ଯେଉଁ ରହିଛନ୍ତି ଆକବରଙ୍କର, ଆକବରଙ୍କର ସବୁ ନବରତ୍ନ ଥିଲେ, କିଏ କେଉଁ କେଉଁ କିଏ କେଉଁ ଦିଗରେ ସବୁ ଏକ୍ସପର୍ଟ ସବୁ ରହିଛନ୍ତି, ସେମାନେ ସବୁ ରହିଥିଲେ। କିଏ ସଙ୍ଗୀତର ଏକ୍ସପର୍ଟ, କିଏ ଜ୍ଞାନର ଏକ୍ସପର୍ଟ, ବୀରବଲ, ବୀରବଲ ହେଉଛନ୍ତି ବହୁତ ଜ୍ଞାନୀ, ବିଦୂଷକ ସିଏ ମଧ୍ୟ ବହୁତ ହସିବା କଥା କହିବେ, ବହୁତ ଜ୍ଞାନୀ ସିଏ, ପ୍ରଚଣ୍ଡ ଜ୍ଞାନ ତାଙ୍କର ରହିଛି। ଏଇଭଳି ଭାବରେ ସବୁ ଥିଲେ। ତେଣୁ ତାଙ୍କର ଜଣେ ତାନସେନ ବୋଲି ଜଣେ ଥିଲେ, ବହୁତ ସୁନ୍ଦର ଗାନ କରୁଥିଲେ। ଆକବରଙ୍କ ଇଚ୍ଛା ହେଲା ଜାଣିବା ପାଇଁ, ତମେ ଏତେ ସୁନ୍ଦର ଗାନ କରୁଛ, ତମର ଗୁରୁ କିଭଳି ଗାନ କରୁନଥିବେ, ତାଙ୍କର ଗୀତ ମୁଁ ଟିକେ ଶୁଣିବି ନା, ସେ ତମ ପାଇଁ ଗୀତ ବୋଲିବେ ନାହିଁ। ତେଣୁ ତାଙ୍କର ଗୁରୁ ଯେଉଁଠୁ ରହିଛନ୍ତି ସେଇଠିକି ସେ ତାଙ୍କୁ ନେଇକି ଗଲେ, ଆକବରଙ୍କୁ ଆକବରଙ୍କୁ ନେଇକି ଗଲେ। ତେଣୁ ଗୁରୁଙ୍କର କଣ୍ଠସ୍ୱର ଶୁଣିବା ପାଇଁ ସେ ଗୋଟେ ଗୀତ ଗାନ ଗୁରୁଙ୍କ ସହ ଦେଖା ହେଲା, କଥା ହେଇକି ତା'ପରେ କହିଲେ, ଗୁରୁଦେବ ଏଇ ଏଇ ଯେଉଁ ରହିଛି ଏ ରାଗଟା ଠିକ୍ ଭାବରେ ମୋର ମନେ ପଡ଼ୁନି, ଟିକେ ଗାଇକି ଦେଖିବା କେମିତି ଗାଉଛ। ତେଣୁ ସେ ଗାଇବା ଆରମ୍ଭ କଲେ, ଗାଇବା ଜାଣିକରି ଭୁଲ କଲେ, ହେ ତମର ଭୁଲ ହେଲା ଏଇଠି, ନା ଆପଣ ଟିକେ ଗାଆନ୍ତୁ ଦେଖିବା କହିକିରି ସେ ଗାନ କଲେ। ଗାନ କଲେ ଯେତେବେଳେ ଆକବର ଶୁଣିକିରି ମୁଗ୍ଧ ହେଇଗଲେ, ଆସିକି ପ୍ରଣାମ କରିଦେଲେ। ସେ ଜାଣିଲେ କିଏ ଇଏ ଏମିତି ସବୁ ଯାହାପନା ଆସିଛନ୍ତି ଆକବର, ଯାହା ହଉ ସେ କଲେ। ତା'ପରେ ସେ ଆକବର କହିଲେ, ମୋତେ କି ସେବାର ସୁଯୋଗ ଦିଅନ୍ତୁ, ଆପଣଙ୍କୁ ସେବା କରିବା ପାଇଁ ଚାହୁଁଛି। ତେଣୁ ଇଏ କ'ଣ, ଆଙ୍କର ତ ଧନ ଫନ ଏସବୁ କିଛି ଦରକାର ନାହିଁ ନା। ସେ କହିଲେ ଠିକ୍ ଅଛି, ତମେ ଜାଣିଲେ ଆଙ୍କର ଏ ରାଜା ଆଙ୍କର ବହୁତ ଗର୍ବ ରହିଛି। ମୁଁ କହିଲେ ଆମର ଯେଉଁ ରାଧାକୁଣ୍ଡ ରହିଛି, ରାଧାକୁଣ୍ଡର ସେ ଯେଉଁ ଗୋଟେ ଯେଉଁ ଯମୁନା, ଯମୁନାର ଗୋଟେ ଘାଟ ରହିଛି, ସେ ଘାଟରେ ସେ ପଥରଟା ଭାଙ୍ଗି ଯାଇଛି, ଟିକେ ତାକୁ ସଜାଡ଼ି ଦେବ, ଏତିକି କହିଦେଲେ। ଯମୁନାର ଗୋଟେ ଘାଟରେ ଯେଉଁ ନଦୀ, ଆମର ଯେମିତି ଏଠି ଗୋଟେ ହେଇଛି ଗୁରୁଙ୍କର ଘାଟ, ଗୁରୁ ଘାଟ ଆମେ କହୁଛେ, ରାମ ଘାଟ ଇତ୍ୟାଦି ସବୁ ବହୁତ ପ୍ରକାର ଘାଟ ରହିଛି ବୃନ୍ଦାବନ। ଜୟ ରାମ ଘାଟ, ଜୟ ରୋହିଣୀ ନନ୍ଦନ, ରାମଘାଟରେ ଭଗବାନ ରୋହିଣୀ ନନ୍ଦନ ବଳଦେବଙ୍କର ବହୁତ ଲୀଳା ହୋଇଥିଲା ସେଠି। ତେଣୁ ଆକବର ମନ ଭାରି ଇଏ ହେଲେ, ମନ ଦୁଃଖ କଲେ, କହିଲେ ମୁଁ ଗୋଟେ ରାଜା, ମୋତେ କହୁଛନ୍ତି ଛୋଟିଆ କାର୍ଯ୍ୟଟି କରିବା ପାଇଁ, ଆମେ ଯଦି ଯିବା, ଯଦି ଆମ ଉପରେ ଯଦି ରାଜା ପ୍ରସନ୍ନ ହେଇଛନ୍ତି, ଆମେ ପଚାରିବେ କ'ଣ କିଛି ଆମଠୁ କିଛି ଗ୍ରହଣ କରନ୍ତୁ, କ'ଣ ଆମେ ଆପଣଙ୍କ ସେବା କରିବୁ, ମୋତେ ଗୋଟେ ଟଙ୍କା ଦିଅନ୍ତୁ, ମାଗିବାଟା ଯେଉଁଭଳି ଭାବରେ ସେଇଭଳି ଭାବରେ କଥା ରାଜା ଭାବିଲେ। କିନ୍ତୁ ଭଗବାନଙ୍କ କୃପାରୁ ସେ ତାଙ୍କୁ କହିଲେ, ଭଗବାନ ପ୍ରାର୍ଥନା କଲେ, କହିଲେ ତାଙ୍କୁ ତାଙ୍କର ବୃନ୍ଦାବନ ଧାମର ମହାତ୍ମାଙ୍କୁ ଟିକେ ଦେଖାନ୍ତୁ। ତେଣୁ ଯାଇକି ଯେତେବେଳେ ଦେଖିଲେ ସେ ଘାଟକୁ, ସବୁ ଭାଙ୍ଗି ଯାଇଛି ପଥର, ଭଗବାନ ମାନେ ସିଏ ଯେଉଁ କହିଲେ ପ୍ରାର୍ଥନା କଲେ, ସେଥିପାଇଁ ଭଗବାନ କୃପା କଲେ, ତାଙ୍କୁ ଦେଖିଲେ, ସେ ଯେଉଁ ବୃନ୍ଦାବନ ଧାମର ପ୍ରକୃତ ସ୍ୱରୂପକୁ ଦେଖିଲେ। ଚିନ୍ତାମଣି, ଚିନ୍ତାମଣି ପ୍ରସ୍ତରରେ ତିଆରି, ଆଙ୍କର ସମସ୍ତ ଧନକୁ ବିକିଦେଲେ ଗୋଟିଏ ପଥର କରିପାରିବେ ନାହିଁ, ତାଙ୍କର ଧନ ନାହିଁ, ପ୍ରଣାମ କଲେ ଏଭଳି ଭାବରେ। ବୃନ୍ଦାବନ ଧାମ ହେଉଛି, ଆମେ ଏ ଚକ୍ଷୁରେ ଦେଖିପାରିବା ନାହିଁ ବୃନ୍ଦାବନ ଧାମର ମହାତ୍ମ୍ୟ। ଯେଉଁମାନେ ସେ ଦିବ୍ୟ ଚକ୍ଷୁ ପ୍ରାପ୍ତ ହେଲେଣି, ସେମାନେ ବୃନ୍ଦାବନ ଧାମକୁ ଜାଣିପାରିବେ, ନହେଲେ ଆମେ ଯେଉଁ ଦେଖିବା ଏସବୁ ରହିଛି, ସାଧାରଣ ଭାବରେ କଣ୍ଟା ସବୁ ରହିଛି, ବିଷ୍ଠା ଫିଷ୍ଠା ସବୁ କେତେ କ'ଣ ସବୁ ରହିଛି ସବୁ ଦେଖିବା। ଆମେ ଦେଖିପାରିବାନି ବିନ୍ଦା ବୃନ୍ଦାବନର ଯେଉଁ ପ୍ରକୃତ ମାଧୁର୍ଯ୍ୟ, ଯେଉଁମାନେ ସେହି ସ୍ତରକୁ ଗଲେଣି, ଉନ୍ନତ ସ୍ତରକୁ ଗଲେଣି, ସେମାନେ ସେଇଟାକୁ ଦର୍ଶନ କରିବେ, ଉପଲବ୍ଧି କରିବେ ସେଇଟା। ଯାହା ବି ହଉ, ଏହିଭଳି ଭାବରେ ବୃନ୍ଦାବନ ଧାମରେ ଅଭିଦୂରେ ବ୍ରଜଭୂବ, ତେଣୁ ସେ ଯେଉଁ ରହିଥିଲେ ବସୁମତୀ ସ୍ଥାନରେ ରହିଛନ୍ତି ପାଖାପାଖି। ଯଦି ଆପଣ ଯିବେ ବୃନ୍ଦାବନରୁ ରାଧାକୁଣ୍ଡ ଗଲାବେଳକୁ ବାଟରେ ପଡ଼ିବ ସେଇଟା ରାସ୍ତା, ସେ ସ୍ଥାନ ବସୁମତୀ ଭଗବାନ ସେଇଠି ସ୍ଥାପନ କଲେ, ବସୁମତୀ ସ୍ଥାପନ କଲେ। ଏବଂ ଅଭିଦୂରେ ବ୍ରଜଭୂବ ସହ ଗୋପାଳ ଦାରକୀ, ଗୋପାଳ ଦାରକମାନଙ୍କ ସହିତ ସବୁ ଗୋପାଳ, ସେମାନେ ସବୁ ନନ୍ଦବାସୀ, ମାନେ ସବୁ ବ୍ରଜବାସୀ, ମାନେ ବ୍ରଜ ବ୍ରଜ କ'ଣ ଗାଭୀ, ତାଙ୍କର ମୁଖ୍ୟ କାର୍ଯ୍ୟ ହେଲା ଗୋପାଳନ, ଆଉ ଆଉ ଅନ୍ୟ କିଛି କାର୍ଯ୍ୟ ବିଶେଷ ନାହିଁ, କେବଳ ଗୋପାଳନ ତାଙ୍କର ରହିଛି। ଭଗବାନ କହିଛନ୍ତି ତା ଦଶମ ସ୍କନ୍ଧ ଚବିଶ ଅଧ୍ୟାୟରେ କହିଛନ୍ତି, ଆମେ ହେଉଛେ ଗାଭୀ। ଯଦିଓ ବୈଶ୍ୟମାନଙ୍କର ତିନୋଟି କାର୍ଯ୍ୟ ଭଗବତ ଗୀତାରେ କହିଛନ୍ତି, କିନ୍ତୁ ସେଠି କହିଲେ ଚାରୋଟି କାର୍ଯ୍ୟ, କୃଷି, ଗୋରକ୍ଷା, ବାଣିଜ୍ୟ, ବୈଶ୍ୟକର୍ମ, ସ୍ୱଭାବଜନ। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ କହିଲେ ଭଗବାନ ଅର୍ଜୁନଙ୍କୁ। କିନ୍ତୁ ଯେତେବେଳେ ଇନ୍ଦ୍ରଯଜ୍ଞ ବନ୍ଦ କରିବା ପାଇଁ କହିଲେ, ସେହି ସମୟରେ କହିଲେ ବୈଶ୍ୟର କାର୍ଯ୍ୟ ହେଉଛି ଚାରୋଟି, କୃଷି, ଗୋରକ୍ଷା, ବାଣିଜ୍ୟ, ଏବଂ ଆଉ ଗୋଟେ ହେଉଛି କୃଷିଦମ। କୃଷିଦମ କହିଲେ ଧନକୁ ଲଗେଇବା, ଧନ ଯେମିତି ବ୍ୟାଙ୍କରେ ରଖୁଛେ, ଡିପୋଜିଟ୍ କରୁଛେ, ଏସବୁ ସେଇଭଳି ଭାବରେ ଲୋନ୍ ଦେବା, ଇତ୍ୟାଦି କୃଷିଦମ। ତେଣୁ ଆମର କିନ୍ତୁ ଆମର ଯଦିଓ ଚାରୋଟି ବୈଶ୍ୟର କାର୍ଯ୍ୟ, କିନ୍ତୁ ଆମେ ହେଉଛୁ ଗୋରକ୍ଷା, ଆମେ କେବଳ ଗୋରକ୍ଷା କରୁଛେ। ତେଣୁ ସେ ବ୍ରଜବାସୀମାନେ ସେଠି ଗୋରକ୍ଷା କରୁଛନ୍ତି ବ୍ରଜଭୁବନ। ଅଭିଦୂରେ ବ୍ରଜଭୁବ ସହ ଗୋପାଳ ଦାରକେଇ, ତାଙ୍କର ସଖାମାନଙ୍କ ସହିତ ଗୋପାଳ ଦାରକେଇ, ଛୋଟ ଛୋଟ ପିଲା, କିଛି ବଡ଼ ନୁହଁ, ସେ ଗୋପାଳ ଦାରକେଇ ତାଙ୍କ ସହିତ ଚାରୟା ମା ସହିତ ବତ୍ସା, ବତ୍ସା ଚାରଣ କରିବା ପାଇଁ ଗଲେ ଭଗବାନ, ଚାରୟା ମା ସହିତ ବତ୍ସା। ନାନା କ୍ରୀଡ଼ା ପରିଚ୍ଛଦ, ବହୁତ ପ୍ରକାର କ୍ରୀଡ଼ା କରୁଛନ୍ତି ଯାଇକରି, ବତ୍ସା ଚାରଣ ହେଲା ଖାଲି ବାହାନା, ବର୍ଷା ତାଙ୍କର ଚାରଣ ହେଉଛନ୍ତି, ତାଙ୍କୁ ଚଳିବା ପାଇଁ କିଛି ତାଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ୁନାହିଁ। ତେଣୁ ସେ ବର୍ଷା ତାଙ୍କର ଚାଲିଲେ, ଇଏ ଆଙ୍କର ଚାଲିଲେ, ଇଏ ଆଙ୍କର ଖେଳ ଆରମ୍ଭ କଲେ, ଖେଳି ନାନା କ୍ରୀଡ଼ା ପରିଚ୍ଛେଦ, ବହୁତ ପ୍ରକାର କ୍ରୀଡ଼ା। ଆଜିକାଲି ମଧ୍ୟ ଆମେ ଦେଖୁଛୁ ପିଲାମାନେ ସବୁ କେତେ ପ୍ରକାର ଖେଳ ଖେଳୁଛନ୍ତି, ଆମେମାନେ ସବୁ ଯେମିତି ପିଲା ଥିଲୁ ଆମେ ସବୁ ଖେଳୁଥିଲୁ ସବୁ ବିଭିନ୍ନ ପ୍ରକାର ଖେଳ। ଭଗବାନ ସେ ସବୁ ସବୁକିଛିର ମୂଳ ହେଉଛନ୍ତି ସେଇ ଭଗବାନ, ଜନ୍ମାଦି ଅସ ଯତ, ସେ ଖେଳ କେଉଁଠୁ ଆସିଲା, ସେ ଭଗବାନ ସେ ଖେଳ ଆରମ୍ଭ କରିଛନ୍ତି। ପିଲାଦିନେ ସେ ମଧ୍ୟ ସେ ସବୁ ଖେଳ ଖେଳୁଥିଲେ, କ'ଣ କ'ଣ ଖେଳୁଥିଲେ କହିବେ। ଏଇଭଳି ଭାବରେ ବତ୍ସାଚାରଣ କରୁଛନ୍ତି ଅଭିଦୂରେ, ବେଶୀ ଦୂରକୁ ଯାଉନାହାନ୍ତି, ପାଖାପାଖି ଯେମିତି ଡାକିଲେ ଶୁଭିବ ଏଇଭଳି ଭାବରେ। ଅଭିଦୂରେ ଚାରୟା ମା ସହିତ ବତ୍ସାନ, ବତ୍ସାନ ବତ୍ସମାନଙ୍କୁ ସବୁ ଚାରଣ କଲେ, କେତେ ତାଙ୍କର ଭାଗ୍ୟ ଭଗବାନ ତାଙ୍କୁ ଚାରଣ କରାଉଛନ୍ତି। ଏଠି ଆମର ସେ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଏ ବର୍ଷା ଖାଲି ଯେ ବର୍ଷା ଥିଲେ ତାହା ନୁହଁ, ଦେବତାମାନେ ମଧ୍ୟ ବର୍ଷା ରୂପରେ ଆସି ଚାରଣ ଚଳୁଥିଲେ, ବ୍ରହ୍ମା ଶିବ ଆଦି ସବୁ ବର୍ଷା ରୂପ ଧାରଣ କରି ଆସି ଚଳୁଥିଲେ, ସେଥିରେ ଅସଂଖ୍ୟ ବୋଲି କୁହାଯାଇଛି। ବ୍ରଜବାସୀମାନଙ୍କର ଯେତିକି ବର୍ଷା ନଥିଲେ, ଏମାନେ ସବୁ ଆସି ଯୋଗ ଦେଇଦେଉଥିଲେ ଭଗବାନଙ୍କର ବର୍ଷା ଚାରଣ ଯୋଗ ଦେବା ପାଇଁ, ତାଙ୍କୁ ସେ ସୌଭାଗ୍ୟ ମିଳୁଥିଲା। ଆମକୁ ଯେମିତି ବର୍ତ୍ତମାନ ସୌଭାଗ୍ୟ ମିଳୁଛି ସେସବୁ ଲୀଳାକୁ ଆଲୋଚନା କରୁଛେ, ସେଇଭଳି ଭାବେ ଦେବତାମାନେ ମଧ୍ୟ ଏ ବର୍ଷା ରୂପ ଧାରଣ କରି ଆସିକରି ସେଠି ପଶିଯାଉଥିଲେ ସେମାନଙ୍କ ସହିତ। ତେଣୁ ଏଇଭଳି ଭାବେ ବର୍ଷାମାନେ ଚାରଣ କରୁଛନ୍ତି, ବ୍ରହ୍ମା ମଧ୍ୟ ଘାସ ଖାଉଛନ୍ତି, ଶିବଜୀ ଘାସ ଖାଉଛନ୍ତି, ଇନ୍ଦ୍ର ଘାସ ଖାଉଛନ୍ତି, ସମସ୍ତେ ଖାଉ ବ୍ରଜଭୂମିର ଘାସ ଖାଇବାକୁ ସୁଧ ମିଳିଲା, କାରଣ ଛୋଟିଆ କଥା ବ୍ରଜଭୂମିରେ ବ୍ରଜଲୀଳା। ତେଣୁ ଏଇଭଳି ଭାବରେ ନାନା କ୍ରୀଡ଼ା ଭଗବାନଙ୍କର ଚାଲିଲା, କ୍ରୀଡ଼ା ଚାଲିଲା, ଖେଳ ଚାଲିଲା। କେତେବେଳେ ମଧ୍ୟ ଭଗବାନଙ୍କର ଦେବତାମାନେ ମଧ୍ୟ ସାଙ୍ଗ ବାଳକ ମଧ୍ୟ ଆସିଯାଉଛନ୍ତି, ଏଇଭଳି ଭାବରେ ଚାଲିଛି। ତେଣୁ କ୍ୱଚିତ୍ ବାଦ ତୋବେଣୁ, ଏଭଳି ସବୁ କ୍ରୀଡ଼ା ଚାଲିଛି ନା ଏଇଭଳି ଭାବରେ, କେତେବେଳେ ବେଣୁବାଦନ କରୁଛନ୍ତି, ଭଗବାନ କୃଷ୍ଣ ହେଉଛନ୍ତି ମୁଖ୍ୟ ବେଣୁବାଦନରେ, କିନ୍ତୁ ବଳରାମ ମଧ୍ୟ ବଜାଉଛନ୍ତି, ସୁବଳ ତୁକ କୃଷ୍ଣ ଏବେ ସବୁ ସଖାମାନେ ମଧ୍ୟ ବଜାଉଛନ୍ତି ବେଣୁ, ବେଣୁ ତାଙ୍କର ତାଙ୍କର ମୁଖିଆ ବେଣୁ ବଜାଉଛନ୍ତି, ଆଉ ସେ ବେଣୁ ବଜେଇବେନି କାହିଁକି, ଆଉ କ'ଣ କରିବେ, ବେଣୁ ବଜେଇବେ, ବେଣୁନାଦ କରୁଛନ୍ତି ଭଗବାନଙ୍କର ଯେତେ ଭଗବାନଙ୍କର ଅବତାର ସବୁ ଅଛନ୍ତି, ବେଣୁ କେହି ବାଦନ କରନ୍ତି ନାହିଁ, ଏବଂ ଏକମାତ୍ର କୃଷ୍ଣ, ଆଉ ସମସ୍ତେ ଅଲଗା ଜିନିଷ ସବୁ ରହିଛି, କିନ୍ତୁ ବେଣୁ ବାଦନ କରୁଛନ୍ତି ଭଗବାନ କୃଷ୍ଣ, ବେଣୁ ମାଧୁରୀ, ଭଗବାନଙ୍କର ଯେତେ ମାଧୁରୀ ରହିଛି, ସମସ୍ତ ବିଷ୍ଣୁ ତତ୍ତ୍ୱ ଏକ ହେଲେ ମଧ୍ୟ କିନ୍ତୁ କୃଷ୍ଣଙ୍କ ସହିତ ସେମାନେ ସମାନ ହୋଇପାରିବେ ନେଇ ଚାରୋଟି ମାଧୁରୀରେ, ତାଦେହରେ ଗୋଟିଏ ମାଧୁରୀ ହେଉଛି ବେଣୁ ମାଧୁରୀ, ଭଗବାନଙ୍କ ବେଣୁ ମାଧୁରୀ, ଆଉ ଗୋଟେ ହେଉଛି ରୂପ ମାଧୁରୀ, ଭଗବାନ ରୂପ ତ୍ରିଭଙ୍ଗ ଲଳିତମ ଇହତ ପ୍ରକାଶମ, ତିନି ସ୍ଥାନରେ ସେ ଭଙ୍ଗ ବକ୍ର, ଏଭଳି ଠାଣି କାହାର ନାହିଁ କୌଣସି ଅବତାରଙ୍କର, ଲୀଳା ମାଧୁରୀ, ରୂପ ମାଧୁରୀ, ପ୍ରେମ ମାଧୁରୀ, ଭଗବାନଙ୍କର ପ୍ରେମ ମାଧୁରୀ ସହିତ କେହି ସମାନ ହୋଇପାରିବେ ନାହିଁ, ଏବଂ ଆଉ ଗୋଟେ ହେଉଛି କ'ଣ ପ୍ରେମ ଲୀଳା ପ୍ରେମଣା ରୂପ, ଏବଂ ଆଉ ଗୋଟେ ହେଉଛି ବେଣୁ ମାଧୁରୀ, ଏଇଭଳି ଭାବରେ ଲୀଳା ଭଗବାନ ଲୀଳା ମାଧୁରୀ ଭଗବାନ ସହିତ, ଭଗବାନ ସେଥିପାଇଁ କୁହାଯାଏ କୃଷ୍ଣ ହେଉଛନ୍ତି ଲୀଳା ପୁରୁଷୋତ୍ତମ, ସେ ଚାରୋଟି ମାଧୁରୀରେ କେହି ସମାନ ହୋଇପାରିବେ ନାହିଁ, ତେଣୁ ସବୁ ସଖାମାନେ ବେଣୁ ବାଦନ କରୁଛନ୍ତି କ୍ୱଚିତ୍ ବାଦୋ ବେଣୁ କ୍ଷେପଣେଇ କ୍ଷିପତ କ୍ୱଚିତ୍, ବେଣୁ ବାଦନ କରୁଛନ୍ତି ଆନନ୍ଦରେ, ଏଇଭଳି ଭାବରେ ସବୁ ଲୀଳା କରୁଛନ୍ତି, କେତେବେଳେ କ୍ଷିପଣେଇ କ୍ଷିପତ କ୍ୱଚିତ୍, କ'ଣ କ'ଣ ଧରିକି ସବୁ ଫିଙ୍କୁଛନ୍ତି ରଜୁ ଦ୍ୱାରା, ଯେମିତି କୁହାଯାଇଛି କ'ଣ ସବୁ ବିଭିନ୍ନ ପ୍ରକାର ଫଳକୁ ଧରିକି ପକାଉଥିବେ ଉପରକୁ, ଏଇଭଳି ଭାବରେ ସବୁ ଖେଳ ଚାଲିଛି, କ୍ଷିପଣେଇ କ୍ଷିପତ କ୍ୱଚିତ୍ କ୍ୱଚିତ୍ ପାଦ କିଙ୍କୁଣି ବି, ଯେମିତି ଆମେ ପକାଉଛେ ବଲ୍ ପକାଉଛେ କେତେ ଉଚ୍ଚକୁ ଯିବ, ଏଇଭଳି ଭାବେ କିଏ କେତେ ଉଚ୍ଚା କରିବ, କିଏ ପକାଇବେ ଉଚ୍ଚା ଟେକିବେ, ଏଇଭଳି ଭାବେ ପକାଇବେ, କିଏ ତାଙ୍କ ପ୍ରତିଯୋଗିତା ହେବ, କାହାର ସବୁଠୁ ଅଧିକା ଉଚ୍ଚା ହେବ, ଏଇଭଳି ଭାବରେ କ୍ଷିପଣେଇ କ୍ଷିପତ କ୍ୱଚିତ୍, ଏବଂ କ୍ୱଚିତ୍ ପାଦ କିଙ୍କୁଣି ବି, କେତେବେଳେ ମଧ୍ୟ ପାଦରେ କିଙ୍କୁଣି ରଖିକିରି ନୃତ୍ୟ କରୁଛନ୍ତି, କିଙ୍କୁଣି ସଙ୍ଗୀତ ଗାନ କରୁଛନ୍ତି, ନୃତ୍ୟ କରୁଛନ୍ତି, ଏଭଳି ଭାବରେ ଖେଳ ଚାଲିଛି, କ୍ୱଚିତ୍ କୃତ୍ରିମ ଗୋରୁ ସେଇ କୃତ୍ରିମ, କୃତ୍ରିମ ବୋଇଲେ ଯେଉଁ କ'ଣ କ'ଣ ନା କମ୍ବଳ କମ୍ବଳ ପକାଇ ଦେଇକିରି ଚାରିପଟରେ ହାତ ଗୋଡ଼ରେ ହାତରେ କରି ଆଠିକିରି ବିଷ ଭଳି ସବୁ ଲଢ଼େଇ କରିବେ ବା ଲୀଳା କରିବେ, କ୍ୱଚିତ୍ ଗୋ ବୃଷେଇ ବୃଷୟାମାଣ ନର୍ଦ୍ଦନ୍ତୁ, ଯେମିତି ବୃଷ ଯେମିତି ହମ୍ବା ରଡ଼ି ଛାଡ଼େ ସେଇଭଳି ଭାବରେ ରଡ଼ି ଛାଡ଼ନ୍ତୁ, ହମ୍ବ ନର୍ଦ୍ଦନ୍ତୁ ହମ୍ବା ଯେମିତି ହେଉଛନ୍ତି ସେଇଭଳି ଭାବରେ, ଆମ ରଘୁନନ୍ଦନ ନାମ ମଧ୍ୟ ହମ୍ବା ହମ୍ବା ଶବ୍ଦ ଶୁଭୁଛି, ଗାଈମାନେ ରହିଛନ୍ତି ଭଗବାନ ରାମଚନ୍ଦ୍ରଙ୍କ ନାମ ନେଉଛନ୍ତି ହମ୍ବା ହମ୍ବା କରିକିରି, ଧାମ ସିଏ ବୃଷମାଣ ନର୍ଦ୍ଦନ୍ତୁ ଯୁଜୁଧାତେ ପରସ୍ପରମ, ପରସ୍ପର ଏଇଭଳି ଭାବେ ଯୁଦ୍ଧ କରୁଛନ୍ତି, ଯେମିତି ବୃଷ ଲଢ଼େଇ କରିବେ, ଷଣ୍ଢ ଲଢ଼େଇ ପ୍ରସିଦ୍ଧ ଲଢ଼େଇ ରହିଛି ଲଢ଼େଇ, ସେଇଭଳି ଭାବେ ଲଢ଼େଇ ତାଙ୍କର କରୁଛନ୍ତି, ଅନୁକୃତ୍ୟ ଋତୁର୍ଜନ୍ତୁ ଏଇଭଳି ଭାବରେ ଅନୁକରଣ କରୁଛନ୍ତି, ବିଭିନ୍ନ ପଶୁପକ୍ଷୀମାନେ ଏମାନେ ସବୁ ଭଗବାନ ସବୁ ସୃଷ୍ଟି କରିଛନ୍ତି, ତାଙ୍କର ସ୍ୱର ତାଙ୍କର ଭାବ ତାଙ୍କର ଠାଣି ତାଙ୍କର ସବୁକିଛି ଭଗବାନ ସବୁ ସୃଷ୍ଟି କରିଛନ୍ତି, 84 ଲକ୍ଷ ପ୍ରକାର ଜୀବ ସୃଷ୍ଟି କରିଛନ୍ତି, ଆଉ କିଏ ସୃଷ୍ଟି କରିଛି, ଭଗବାନ ସବୁ ସୃଷ୍ଟି କରିଛନ୍ତି, ତେଣୁ ଭଗବାନଙ୍କଠାରୁ ସବୁ ଆସୁଛି, ତେଣୁ ଭଗବାନ ସେଇଭଳି ଭାବରେ ବ୍ୟବହାର କରୁଛନ୍ତି, ରୁତେଇ କହିଲେ କ'ଣ ନା ଧ୍ୱନି ଦ୍ୱାରା ବିଭିନ୍ନ ଜନ୍ତୁମାନଙ୍କର ବିଶେଷ ଭାବରେ ଚେର ତୁ ହଁ ବିଭିନ୍ନ ପ୍ରକାର ପକ୍ଷୀମାନଙ୍କର ମୟୂର କୋକିଳ ଏଇଭଳି ଭାବରେ ଧ୍ୱନି କରୁଛନ୍ତି, ଆମର ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସେ ମହାରାଜ କହୁଥିଲେ ଏଇ ଯେଉଁ କୋକିଳ ଯେତେବେଳେ ଶୁଣେ ଭଗବାନ କୁହୁ କୁହୁ ଗାନ କରୁଛନ୍ତି, କୋକିଳ ଲଜା କରିକି ପଳେଇଯାଏ, ସେ କହିବେ ମୋ ସ୍ୱର କିଛି ନୁହଁ, କୋକିଳର ସ୍ୱର ହେଉଛି ପଞ୍ଚମ ସ୍ୱର, ସ୍ୱରର 7ଟି ରହିଛି, ସାରେ ଗାମା ପାଧାନୀ, ସାରେ ଗାମା ପାଧାନୀର ରହିଛି ତା'ର ଅର୍ଥ ଷଡ଼ଜ ରିଷଭ ଏସବୁ ବିଭିନ୍ନ ପ୍ରକାର ତା'ର ନାମ ସବୁ ରହିଛି, ଏ 7ଟି ସ୍ୱର ରହିଛି, ତେଣୁ ଇଏ କୋକିଳର ସ୍ୱର ହେଉଛି ପଞ୍ଚମ ସ୍ୱର ପା, ସାରେ ଗାମା ପା ପା ସ୍ୱର ପଞ୍ଚମ ସ୍ୱରରେ ସେ ବୋଲେ, କିନ୍ତୁ ଭଗବାନଙ୍କ ସ୍ୱର କ'ଣ, ଭଗବାନଙ୍କ ସ୍ୱର ତୁଳନାରେ କହିଲି ଲଜା କରେ, ମୟୂର ମୟୂର ମଧ୍ୟ କେ କେ ସବୁ ଶବ୍ଦ କରେ ମୟୂର, ପ୍ରଭୁପାଦ ମହାରାଜଙ୍କ ଭାଷଣ ମଧ୍ୟ ସେଇଟା କହିଛନ୍ତି, ତେଣୁ ଏସବୁ ଧ୍ୱନିକୁ ଭଗବାନ ଆଉ ତାଙ୍କ ସାଙ୍ଗ ବାଳକ ମାନେ ଅନୁକରଣ କରନ୍ତି, ଏଭଳି ଭାବରେ ସେମାନେ ନାଦ କରନ୍ତି, ସେ ଘୋଷ କରନ୍ତି ବା ସେ ଶବ୍ଦ କରନ୍ତି। ପ୍ରାକୃତ ଯଥା ଛୋଟ ପିଲାମାନେ ଯେମିତି ପ୍ରାକୃତ ବସ୍ତୁ ଜୀବ ପିଲାମାନେ ଯେଉଁଭଳି ଭାବରେ ଖେଳନ୍ତି ସେଇଭଳି ଭାବରେ ଖେଳ ଚାଲିଛି ଭଗବାନଙ୍କର। ପ୍ରାକୃତ ଯଥା ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥ ସେ କଥା କହୁଛନ୍ତି, କୋ ଯତ୍ କୋ କିଳ ହଂସ ସାରସ ଗଣାଙ୍କେ ମୟୂରା କୁଳେ ନାନା ରତ୍ନ ନିବଦ୍ଧ ମୂଳ ବିଟପ ଶ୍ରୀ ବୃନ୍ଦାବନେ ଗୋସନ୍ଦା ଇତି ସର୍ବତୋ ବ୍ରଜପୁରେ ଖେଦେଇ ମହାବିହଳୌ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକୁ। ବୃନ୍ଦାବନ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଉ ଶ୍ରୀ ଗୌରବନ୍ଦ ଶ୍ରୀ ବର୍ଣ୍ଣିଦାସ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳ ସୁଭଦ୍ରା ମହାରାଣୀ ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ ସିଂହଦେବ କିୟା ଶ୍ରୀଲ ଗୋପାଳ ମହାରାଜ କିୟା ଶ୍ରୀ ଗୁରୁଦେବ କିୟା ସଙ୍ଗତ ଗୌର କୃଷ୍ଣ କିୟା ବୈକାଳ କାଳତୀ କିୟାଇ ଗୌତମାନନ୍ଦ। ତେଣୁ ଏହିଭଳି ଭାବେ ବୃନ୍ଦାବନ କୋକିଳ ହଂସ ସାରସ ଗଣାକେନେ ମୟୂରା କୁଳେ ଏମାନେ ସବୁ ବୃନ୍ଦାବନର ଶ୍ରେଷ୍ଠ ପକ୍ଷୀମାନେ ସବୁ ରହିଛନ୍ତି। ସେମାନେ ଯେଉଁଭଳି ଭାବରେ ବୋଲନ୍ତି ସେଇଭଳି ଭାବରେ ଭଗବାନ ସବୁ ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ସେଇ ସ୍ୱରକୁ ଅନୁକରଣ କରି କହୁଥିଲେ। ଏଇଭଳି ଭାବରେ ତାଙ୍କର କ୍ରୀଡ଼ା ଚାଲିଛି, ବର୍ଷା ମଧ୍ୟ ଚାଲିତ ହେଉଛନ୍ତି, ଭଗବାନ କ୍ରୀଡ଼ା ମଧ୍ୟ ଚାଲିଛି, ଏଇଭଳି ଭାବରେ 2-in-1 କାର୍ଯ୍ୟ ଚାଲିଛି ଭଗବାନଙ୍କର, ସବୁ ଗୋଚାରଣ କରୁଛନ୍ତି, ଗୋଚାରଣ ହିଁ ବତ୍ସାଚାରଣ। ତେଣୁ ଏହିଭଳି ଭାବରେ କଦାଚିତ ଯମୁନା ତୀରେ ବତ୍ସାଚାରୟତୁ ସ୍ୱକେହି ବୟସେଇ କୃଷ୍ଣ ବଳୟୋ ଜିଘାସୁ ଦୈତ୍ୟ ଆଗମତ। ବର୍ତ୍ତମାନ ଆସିଗଲା ଦୈତ୍ୟ ଆସିଗଲେ, ଦୈତ୍ୟ ମାନେ ଭଗବାନ ସହିତ ଶୁଣି ଉଦ୍ଧାର ପାଇବେ ନା। କଦାଚିତ ଯମୁନା ତୀରେ, ଯମୁନା ତୀରେ ସେ ଯେଉଁ ସେଠି ଯମୁନା ନଦୀ ତ ରହିଛି, ତେଣୁ ଗୋଟେ ଥର ଯମୁନା ତୀରରେ ଗୋଟେ ବତ୍ସାଚାର ହେତୁ ଶୋକେଇ, ଶୋକେଇ କହିଲେ ସାଙ୍ଗ ବାଳକମାନଙ୍କ ସହିତ ଭଗବାନ ବତ୍ସାଚାରଣ କରୁଛନ୍ତି। ଗୋଟେ ଦିନର କଥା କ'ଣ ହେଲା ନା, ବୟସେଇ କୃଷ୍ଣ ବଳୟୋ ତାଙ୍କର ସମବୟସ୍କ ସାଙ୍ଗ ବାଳକମାନଙ୍କ ସହିତ ଭଗବାନ ଏଇ ବତ୍ସାଚାରଣ କରୁଛନ୍ତି। ସେତେବେଳେ କ'ଣ ହେଲା, ଜିଘାସୁ ଦୈତ୍ୟ ଆଗମତ, ହତ୍ୟା କରିବା ପାଇଁ କୃଷ୍ଣଙ୍କୁ ଗୋଟେ ଦୈତ୍ୟ ଆସିଗଲା, ଇଏ ବତ୍ସାସୁର, ବତ୍ସାସୁର ଏ ବୃନ୍ଦାବନରେ ବତ୍ସାସୁରକୁ ଭଗବାନ ତାକୁ ହତ୍ୟା କରିବେ। ବତ୍ସାସୁର ବର୍ଷ ରୂପରେ ଆସିଛନ୍ତି, ଯେଉଁ ବର୍ଷ ସବୁ ରହିଛନ୍ତି ସେଇ ଅନେକ ବର୍ଷ ରହିଛନ୍ତି, ତା ଇଏ ଗୋଟେ ବର୍ଷା ରୂପରେ ଆସିଗଲା ଅସୁରଟା, କିନ୍ତୁ ବର୍ଷା ରୂପ ଧାରଣ କଲା, ଭାବିଲା ମୁଁ ବର୍ଷା ଇଏ ତ ଭଗବାନ ଇଏ ତ ଗାଈମାନଙ୍କର ବହୁତ ଭଲ ପାଆନ୍ତି, ଭଗବାନ ତ ଜାଣନ୍ତି ନାହିଁ, ଇଏ ତ ଗାଈ ପାଳନ କରୁଛନ୍ତି, ତେଣୁ ମୋତେ ମଧ୍ୟ ଆଉ ଇଏ କରିବେନି, ମୁଁ ତାଙ୍କୁ ବହୁତ ସହଜରେ ମାରିଦେବି, ଏଇଭଳି ଭାବେ ବତ୍ସା ରୂପରେ ଆସିଥିଲା ବତ୍ସାସୁର। ପୂର୍ବଜନ୍ମ କଥା ଆପଣ କହିବା ନା, ଭୁଲି ଯାଇଛି ବତ୍ସାସୁର ବୋଲି। ତେଣୁ ବତ୍ସାସୁର ଆସିଲା, ଆମେ କହିବା ତାଙ୍କ ପୂର୍ବଜନ୍ମ କଥା ନାହିଁ କି, ସବୁ ଆମେ ରଖିକି ରଖିଛୁ, ଆମର ମନେ ରହୁଛି ସବୁ। ବତ୍ସାସୁର ଆସିଲା, ସେ କ'ଣ କଲା, ବେଶୀ ହଁ ତଂ ବତ୍ସ ରୂପିଣ ବିକ୍ଷ ବତ୍ସ ଯୌଥ ଗତଂ ହରି ଦର୍ଶୟନ୍ ବଳ ଦେବାୟ ସନୈ ମୁଗ୍ଧ ଇବା ସଦତ। ଭଗବାନ ସବୁ ଜାଣନ୍ତି, ତେଣୁ ତଂ ବତ୍ସ ରୂପିଣ ବିକ୍ଷ, ଭଗବାନଙ୍କ ଦର୍ଶନ ହେଉଛି ଅମୋଘ ଦର୍ଶନ, ସେ ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁ ଦେଖିଦେବେ। ସେ ବତ୍ସାସୁରକୁ ଯେତେବେଳେ ଦେଖିଲେ, ତାଂ ବତ୍ସ ରୂପିଣ ବିକ୍ଷ, ତାଙ୍କୁ ଏଇଭଳି ଭାବେ ଦେଖିକରି କ'ଣ କଲେ, ବତ୍ସ ଯୌଥଂ ଗତଂ ହରି, ବହୁତ ବତ୍ସ ସବୁ ରହିଛନ୍ତି, ବତ୍ସା ସବୁ ରହିଛନ୍ତି, ତା ଭିତରେ ଇଏ ଗୋଟେ ବତ୍ସା ରୂପ ସୁର ଆସି ପହଞ୍ଚି ଯାଇଛି, ବତ୍ସ ରୂପ ଧାରଣ କରି ଆସି କେତେବେଳେ ସୁବିଧା ଦେଖି ମାରିଦେବ। କୃଷ୍ଣଙ୍କୁ ଏଇଭଳି ଭାବରେ ଚିନ୍ତା କରୁଛି, ହରି 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 କହିଲେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ହରି ସମସ୍ତଙ୍କ ମନକୁ ହରଣ କରିବ, ତା ପ୍ରାଣୀକୁ ମଧ୍ୟ ସେ ହରଣ କରିବେ ଭଗବାନ, ହରି ଦର୍ଶୟନ୍ ବଳଦେବ ଆୟ, ଭଗବାନ ନିଜେ ଦେଖିଲେ ଏବଂ ବଳଦେବକୁ ମଧ୍ୟ ଦେଖେଇଲେ, ଦେଖ ଭାଇ ଦାଉଜୀ ଦେଖ ସନେଇ ମୁଗ୍ଧ ଇବା ଅସଦତ୍ ଅସଦତ୍ ତେଣୁ ଭଗବାନ ମୁଗ୍ଧ ଭଳି ନ ଜାଣିଲା ଭଳି ଆସଦତ୍ କହିଲେ ଅସୁର ନିକଟକୁ ଏମିତି ଖେଳରେ ଖେଳରେ ଗଲେ ଯେମିତି ଇଏ ଏମିତି ଯାଉଛନ୍ତି ଅନ୍ୟ ବତ୍ସମାନଙ୍କ ପାଖକୁ ଯେମିତି ଯାଉଛନ୍ତି ସେଇଭଳି ଭାବରେ ଯାଉଛନ୍ତି ଏଇଭଳି ଭାବରେ ଯେ ପହଞ୍ଚିଗଲେ ତେଣୁ ମୁଗ୍ଧ ଇବ ଶବ୍ଦର ତାତ୍ପର୍ଯ୍ୟ ହେଉଛି ଶ୍ରୀକୃଷ୍ଣ ଯଦିଓ ସବୁ କିଛି ଜାଣନ୍ତି ତଥାପି ଏଠାରେ ସେ ଅସୁରଟି ଯେ କାହିଁକି ଭୋଗବତ୍ସମାନଙ୍କ ମଧ୍ୟ ପ୍ରବେଶ କରିଛି ତାହା ନ ଜାଣିଲା ପରି ଛଳନା କଲେ ଏବଂ ସଙ୍କେତ ଦ୍ୱାରା ସେ ବଳରାମଙ୍କୁ ତାହା ଜାଣିଦେଲେ ବର୍ତ୍ତମାନ ବତ୍ସାହାସର ବଦ୍ଧ ହେବ ଉଦ୍ଧାର ହେବ ସେ ସେ ଯେଉଁ ଅଭିଶାପଗ୍ରସ୍ତ ହୋଇଥିଲା ଆଜି ଭଗବାନଙ୍କ କୃପା ପ୍ରାପ୍ତ ହୋଇଗଲା ଉଦ୍ଧାର ପାଇଗଲା ତେଣୁ ଭଗବାନ କ'ଣ କଲେ ଗୃହୀତ୍ୱା ପର ପାଦାଭ୍ୟାମ ସହଲାଙ୍ଗୁଳମଚ୍ୟୁତ ଭ୍ରାମୟିତା କପିଥାଗ୍ରେ ପ୍ରାହିଣୋ ଗତ ଜୀବିତ ସକପିତୈ ମହାକାୟ ପାତ୍ୟମାନୈ ପାଦ ଯେଉଁ କପିତ ବୃକ୍ଷ ଥିଲା ସବୁ କପିତ ବୃକ୍ଷ କପିତ ବୃକ୍ଷରେ ଗୃହୀତ୍ୱା ପର ପଦାଭ୍ୟାମ ପଛପଟେ ଯେଉଁ ପଦ ରହିଛି ପାଦ ରହିଛି ଦୁଇଟି ପାଦ ପାଦକୁ ସହଲାଙ୍ଗୁଳ ଲାଙ୍ଗୁଳ ସହିତ ଧରିଦେଲେ ଭଗବାନ ଲାଙ୍ଗୁଳ ସହିତ ଅଚ୍ୟୁତ ଅଚ୍ୟୁତ ସିଏ ତାଙ୍କର କିଛି ଚ୍ୟୁତି ହେବ ନାହିଁ ଧରିବାର କିଛି ଭୁଲ ହେବ ନାହିଁ ଭଗବାନ ଯାହା ଚାହିଁବେ ତାହା କରିବେ ସଲାଙ୍ଗୁଳ ଅଚ୍ୟୁତ ବ୍ରାହ୍ମିତ କପିତା ଆଗରେ ଏମିତି ବୁଲେଇଲେ ଜୋରରେ ବୁଲେଇଲେ ତାର ଜୀବନ ଚାଲିଗଲା ବୁଲିଲା ମାନେ ବ୍ରାହ୍ମିତ ତାର ଜୀବନ ଚାଲିଗଲା ସେଇ ବୁଲେ ବୁଲେଇଲେ ବୁଲେ ବୁଲେଇକିରି ତାର ଜୀବନ ଚାଲିଗଲା କପିତା ଆଗରେ ଯେତେ ବୁଲଉଛନ୍ତି ସେତେ ବଡ଼ ବଡ଼ ତାର ଶରୀର ବଢି ବଢିକା ଯାଉଛି କାରଣ ସେ ଅସୁରଟା ଛୋଟିଆ ବାଳକ ବର୍ଷା ରୂପରେ ଆସିଥିଲା ଯେତେ ବୁଲଉଛନ୍ତି ତାର ପ୍ରାଣ ଯେତେବେଳେ ଚାଲିଯାଉଛି ସେ ଆଉ କପଟ ବେଶ ଧାରଣ କରିପାରିବ ନାହିଁ ତାର ବଢ଼ିଗଲା ରୂପ ସବୁ ବଢ଼ିଗଲା ଏଇଭଳି ଭାବରେ କପିତା ଆଗରେ ପକେଇଦେଲେ କପିତ ଗଛକୁ ଉପରକୁ କପିତ ଫଳ ସବୁ ଫଳିଛି ଏତେ ଜୋରେ ପକେଇଲେ ପ୍ରାୟ ଗତ ଜୀବିତମ୍ ଏଇ ବୁଲିଲା ବେଳେ ତାର ଜୀବନ ଚାଲିଗଲା ଗତ ଜୀବିତମ୍ ବୁଲିଲା ବେଳକୁ ଏବଂ ଯେତେବେଳେ ତା ପ୍ରାଣ ଚାଲିଗଲା ଫିଙ୍ଗିଦେଲେ ଫିଙ୍ଗିଦେଲେ ଯେତେବେଳେ ସକପିଥେଇ ମହାକାୟ ମହାକାୟ ବିଶାଳ ଶରୀର ଧାରଣ କଲା ମୃତ୍ୟୁ ସମୟରେ ଆଉ ସେ କପଟ ରୂପ ଧାରଣ କରିପାରିବ ନାହିଁ ତାର ପ୍ରକୃତି ଶରୀରକୁ ଆସିଗଲା ମହାକାୟ ବିରାଟ ଶରୀର ତାର ଥିଲା ତେଣୁ କପିଥେଇ ମହାକାୟ ପାତ୍ୟମାନେ ପାଦ ତେଣୁ ସେ ଗଛ ଉପରକୁ ଯେତେବେଳେ ପକେଇଦେଲେ ସେ ଗଛଟି ମଧ୍ୟ କ'ଣ ଗଛଟି ପଡ଼ିଗଲା ଏବଂ ଇଏ ମଧ୍ୟ ପଡ଼ିଲେ ଏବଂ ଗଛରେ ଯେତେ ସବୁ କପିତ ଥିଲା ସବୁ ପଡ଼ିଗଲା କପିତ ସବୁ ବାଳକମାନେ ସାଙ୍ଗ ବାଳକମାନେ କପିତ ଖାଇବା ଆରମ୍ଭ କଲେ ଅସୁର ମାରିଦେଲେ କିଛି ଚିନ୍ତା ନାହିଁ ଭଗବାନ ବାହିଁ ହାତିକା ଖେଳ ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି କୃଷ୍ଣ ଏହିପରି ଭାବରେ ସେଇ ଅସୁରଟିକୁ ସଂହାର କଲେ ଯେପରି ସେ ଅସୁର ଶରୀର ଦ୍ୱାରା କପିତ ଫଳ ପଡ଼ିଲେ ବଳରାମ ଏବଂ ଅନ୍ୟାନ୍ୟ ଗୋପବାଳକମାନଙ୍କ ସହ ସେଇ ଫଳ ସବୁ ଖାଇପାରିବେ କପିତ ଖାଇବେ ଭଗବାନଙ୍କର ଆଉ ଦରକାର ହେଲା ନାହିଁ କିଛି ଗୋଟେ କେଉଁଠି ନଗି ଆଣିବେ କ'ଣ କରିବେ ଭଗବାନ ଏଇ ବର୍ଷା ମାସ ଗୋଟିଏ କାର୍ଯ୍ୟରେ ଅନେକ କାର୍ଯ୍ୟ ତାଙ୍କର ହୋଇଯାଏ ଗୋଟିଏ କାର୍ଯ୍ୟ ଦ୍ୱାରା ଅନେକ ମନମାଂସା ସିଦ୍ଧି ହୋଇଯାଏ ଭଗବାନଙ୍କର ତେଣୁ ସେ କ'ଣ କଲେ ପକେଇଦେଲେ କପିତ ଫଳ ସବୁ ଆସିଗଲା କପିତ ଫଳକୁ ବେଳେବେଳେ କୋଥେର କୁହାଯାଏ ଏହି ଫଳ ଭିତରେ ନରମ ଶସ୍ୟ ଅତ୍ୟନ୍ତ ସୁସ୍ୱାଦୁ ଅଟେ ଏହାର ସ୍ୱାଦ ଖଟା ମିଠା ଏବଂ ସମସ୍ତେ ତାକୁ ଖାଇବାକୁ ଭଲ ପାଆନ୍ତି କପିତ ଆମର ଏଇ ରଘୁନନ୍ଦନ ଧାମରେ କପିତ ବୃକ୍ଷ ନାହିଁ କଥାରେ ଅଛି ସେ ଯେଉଁ ରହିଛି ହାତୀ ହାତୀ ଯେତେବେଳେ କପିତ ଖାଇବ ସେ ସେମିତି ଗୋଟା ବାହାର କରିଦେବ କିନ୍ତୁ ଭିତରେ ଆଉ କିଛି ନଥିବ ଏଭଳି ଭାବରେ ହାତୀ ଖାଇବ ତାର କିନ୍ତୁ ଭଗବାନଙ୍କର ବ୍ୟବସ୍ଥା ସବୁ ହେଇଛି ସବୁ ରହିଛି ଧ୍ରୁବ ମହାରାଜ ଯେତେବେଳେ ଯାଇଥିଲେ ପ୍ରଥମ ମାସ ତିନି ଦିନରେ ଥରେ ଲେଖାଇ କପିତ ଫଳ ଖାଇକି ରହୁଥିଲେ ଛଅ ମାସରେ ବହୁତ ତପସ୍ୟା ବଢ଼େଇ ବଢ଼ିକା ଯାଉଥିଲେ ପ୍ରଥମ ମାସଟା ତିନି ଦିନରେ ଥରେ ଲେଖା ଖାଉଥିଲେ କପିତ ଫଳ କପିତ ଫଳ ବଣରେ ବୋଧେ ବେଶୀ ହୁଏ ରଘୁନନ୍ଦନ ଧାମରେ କପିତ ହେଇନି ନା ହେଇଛି ପ୍ରଭୁ ରଘୁନନ୍ଦନ ଧାମରେ କପିତ ବୃକ୍ଷ ଅଛି କପିତ ଫଳ କପିତ ଗଛ କହିତ କହିତ ନାଇଁ ଆଚ୍ଛା 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 କହିଥ କହିଥ ଭଗବାନ ରହିଲାଟା ଅସମ୍ପୂର୍ଣ୍ଣ ରହିଯିବ ନାଇଁ କି? କହିଥାନ୍ତ ଗଛ ନ ରହିଲେ ମାନେ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ଭଗବାନ ଏଇଭଳି ଭାବରେ କପିତ ଖାଇବା ଭଗବାନଙ୍କ ଇଚ୍ଛା ରହିଛି। ତେଣୁ ଆମେ କପିତ ବୃକ୍ଷ ଲଗେଇବା, ଆଜି କଥା ମାଧ୍ୟମରେ ଭଗବାନ ପ୍ରକାଶ କରିବେ ତାଙ୍କ ଇଚ୍ଛାକୁ, ଗୌରମନ୍ତ୍ର ତାର ବ୍ୟବସ୍ଥା କରିବେ। କପିତ ଫଳ ମୁଁ ଆଗ ଆ ପୂର୍ବରୁ ଗତ ବର୍ଷ ଯେତେବେଳେ ଭଗବାନଙ୍କ ଲୀଳା ବର୍ଣ୍ଣନା କରୁଥିଲି ସେହି ସମୟରେ, ଗତ ବର୍ଷ ନୁହଁ ଏହି ସମୟରେ ଯେତେବେଳେ ଭଗବାନଙ୍କର ଦଶମ ସ୍କନ୍ଧରେ ଯେଉଁ ରହିଛି ଗୋଚାରଣ ଲୀଳା ସବୁ କରାହେଉଥିଲା, ସେହି ସବୁ ବର୍ଣ୍ଣନା କରାଯାଉଛି ଏକୋଇଶ ଅଧ୍ୟାୟରେ ବା ଏସବୁ। ଗୋଚାରଣ ତ ଚାଲିଛି ଭଗବାନଙ୍କୁ ସବୁବେଳେ, ଆଉ ଭଗବାନ ସବୁ ଡାକୁଥିଲେ ଗାଭୀମାନଙ୍କ ନାମ ଧରି ଡାକୁଥିଲେ। ମୁଁ କହିଥିଲି ଯେ ଆମର ମଧ୍ୟ ଗାଭୀମାନଙ୍କ ନାମକରଣ କରାଯିବ, ତେଣୁ ଗୌରମନ୍ତ୍ରକୁ ନାମକରଣ କଲେ ତାପରେ ଶଙ୍ଖ ବାଜିବ। ତେଣୁ କପିତ ବୃକ୍ଷ ବର୍ତ୍ତମାନ ଭଗବାନ ଚାହିଁଲେ କପିତ ବୃକ୍ଷ ଆମର ରଘୁନନ୍ଦନ ଭାବେ ରହିବ, କପିତ ବୃକ୍ଷ ଆସି ଲାଗିବ। ଭଗବାନ ଏଇ ମାଧ୍ୟମରେ ସବୁ ତାଙ୍କର ଇଚ୍ଛାକୁ ପ୍ରକାଶ କରନ୍ତି। ଯାହା ବି ହଉ ଏଇଭଳି ଭାବରେ କପିତ ବୃକ୍ଷ ପକେଇଦେଲେ, ବର୍ଷା ବର୍ଷା ଅସୁର ମୃତ୍ୟୁବରଣ କଲା, କଂସ ପଠେଇଥିଲା ଅସୁରକୁ। ଇଏ ଭାବିଥିଲେ କ'ଣ ଏ ମହାବନରେ ବହୁତ ଉତ୍ପାଦ ହେଉଛି, ବହୁତ ଅସୁରମାନେ ସବୁ ଆସୁଛନ୍ତି, ଆମେ ବୃନ୍ଦାବନକୁ ଯିବା ସେଠି ଅସୁର ଫସୁର ରହିବେ ନାହିଁ। କିନ୍ତୁ ଆସିଗଲେ ଅସୁର ଏଠି ମଧ୍ୟ ଚାଲିବେ, ଅସୁରଙ୍କ ଲୀଳା ହେବ। ତିନୋଟି ମୁଖ୍ୟ ଅସୁରଙ୍କ କଥା କୁହାଯିବ ଏଠି, ଇଏ ଗଲା ବର୍ଷା ଅସୁର। ଏଇଭଳି ଭାବରେ ତୌ ବାଳା ହଁ ତଂ ବିକ୍ଷ ବିସ୍ମିତା ବାଳା ସଂସସୁ ସାଧୁ ସାଧୁ ଦେବାସ ପରିସନ୍ତୁଷ୍ଟା ବବୁଭୂ ପୁଷ୍ପ ବର୍ଷିଣ। ତମ ବିକ୍ଷ ଏତେ ବଡ଼ ଅସୁରକୁ ଭଗବାନ ହତ୍ୟା କରିଦେଲେ, ଏଇଟା ଦେଖିକିରି ବିସ୍ମିତା ବହୁତ ଆଶ୍ଚର୍ଯ୍ୟ ହେଇଗଲେ। ଏତେ ବଡ଼ ଅସୁରଟା ବର୍ଷାର ଉପରେ ଆସିଥିଲା, କାହିଁକି ସବୁ ବିସ୍ମିତ ହେଇଗଲେ, ଆମେ ସବୁ ରକ୍ଷା ପାଇକି ନହେଲେ ଆମେ ମାରିଦେଇଥାନ୍ତା। ଏଇଭଳି ଭାବରେ ସାଙ୍ଗ ବାଳକମାନେ ଭଗବାନ କେତେ ସବୁ ଅସୁରକୁ ହତ୍ୟା କରିଛନ୍ତି, ଆଉ ସାଙ୍ଗ ବାଳକମାନେ ସବୁ ଦେଖିଛନ୍ତି, ସେ ଲୀଳାକୁ ସବୁ ଗାନ କରନ୍ତି। ତେଣୁ ଆଜି ଦେଖିକିରି ପୁଣି ବିସ୍ମିତ ହେଇଗଲେ ଏବଂ ସଂସସୁ ସାଧୁ ସାଧୁ ତାଙ୍କୁ ପ୍ରଶଂସା କରିବା ପାଇଁ ଆରମ୍ଭ କଲେ କୃଷ୍ଣଙ୍କୁ। ସାଧୁ 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 ଏଭଳି ଭାବରେ ତାଙ୍କୁ ପ୍ରଶଂସା କରିବା ପାଇଁ ଆରମ୍ଭ କଲେ। ଦେବାସ୍ୟ ପରିସନ୍ତୁଷ୍ଟା ଏବେ ଦେବତାମାନେ ମଧ୍ୟ ଭୟ କରୁଥିଲେ ବର୍ଷାସୁରକୁ, ଏତେ ତାହାର ବଳ ଥିଲା, ଦେବତାମାନେ ମଧ୍ୟ ଲୁଚିକି ରହିଥିଲେ। ଆଉ ଯେତେବେଳେ ଭଗବାନ ଏଇ ବର୍ଷାସୁରକୁ ହତ୍ୟା କଲେ, ଦେବତାମାନେ ମଧ୍ୟ ସନ୍ତୁଷ୍ଟ ହେଇଗଲେ, ଆନନ୍ଦ ହେଇଗଲେ, ବହୁତ ଆନନ୍ଦ ହେଇଗଲେ। ବବୁଭୁ ପୁଷ୍ପ ବର୍ଷିଣ, ତେଣୁ ତାଙ୍କର ଯେଉଁ ଅମରାବତୀରୁ ଯେଉଁ ସବୁ ଫୁଲ ରହିଛି ସ୍ୱର୍ଗ ଲୋକରେ ଯେଉଁ ସବୁ ରହିଛି ପାରିଜାତ ପୁଷ୍ପ ଇତ୍ୟାଦି, ସେସବୁ ଆଣିକି ପୁଷ୍ପ ବୃଷ୍ଟି କଲେ ଭଗବାନ ଉପରେ, ନୃତ୍ୟ କଲେ, ପୁଷ୍ପ ବର୍ଷଣ କଲେ, ବାଦ୍ୟ ବାଦନ କଲେ। ଏଇଭଳି ଭାବରେ ବହୁତ ଆନନ୍ଦିତ ହେଇକି ସବୁ ଲୀଳା କଲେ ସବୁ ଦେବତାମାନେ। ତେଣୁ ଏଇଭଳି ଭାବରେ ତୌ ବତ୍ସ ପାଳକ ଭୂତ୍ୱା ସବ ଲୋକେକ ପାଳକ ସପ୍ରାତରାସୁ ଗୋବତ୍ସାଂ ଚାରନ୍ତୁ ବିଚରତୁ। ତେଣୁ ଏଇଭଳି ଭାବରେ ତୌ ବତ୍ସ ପାଳକ ଏଇ ଦୁଇ ଜଣ କୃଷ୍ଣ ଏବଂ ବଳରାମ ବତ୍ସ ପାଳନ କରୁଛନ୍ତି, ଯଦିଓ ସେ ସର୍ବଲୌକିକ ପାଳକ, ସମସ୍ତ ଲୋକକୁ ସେ ପାଳନ କରନ୍ତି। ଆଜି ସେ ବତ୍ସା ପାଳନ କରୁଛନ୍ତି, ଭଗବାନ ତାଙ୍କ ପ୍ରତି କୃପା କରୁଛନ୍ତି। ଭଗବାନଙ୍କ ଧାମରେ ସେଇ କେବଳ ଗୋବତ୍ସା ସେ ଚାରଣ କରନ୍ତି। ଭଗବାନଙ୍କ ଧାମ ବିଷୟରେ ବର୍ଣ୍ଣନା କରିଛନ୍ତି ବ୍ରହ୍ମା ବ୍ରହ୍ମ ସଂହିତାରେ, ଚିନ୍ତା କ'ଣ ଚିନ୍ତାମଣି ପ୍ରକାଶ ଧସୁକଳ୍ପ ବୃକ୍ଷ ଲକ୍ଷ୍ୟା ବୃତ୍ତେଷୁ ସୁରବୀର ବିପାଳୟନ୍ତଂ ଲକ୍ଷ୍ମୀ ସହସ୍ର ସତସଂ ଭ୍ରମସେବ୍ୟମାନଂ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଭଗବାନଙ୍କ ଗୋଲୋକ ଧାମରେ ହେଉଛି ଚିନ୍ତାମଣି ପ୍ରକର, ତାର ଭୂମି ହେଉଛି ଚିନ୍ତାମଣି, ବୃକ୍ଷ ହେଉଛି କଳ୍ପ ବୃକ୍ଷ। ଯେକୌଣସି ବୃକ୍ଷ କପିତ ଫଳ ଦେଇପାରିବ, ଆମ୍ବ ଫଳ ଦେଇପାରିବ, ସବୁ ଫଳ ଦେଇପାରିବ, ସେ ଗୋଟିଏ ଯେକୌଣସି ବୃକ୍ଷ ଯେକୌଣସି ଫଳ ଦେଇପାରିବ, ଯେକୌଣସି ସମୟରେ ଯେକୌଣସି ପରିମାଣରେ, ଇଏ ହେଉଛି କଳ୍ପ ବୃକ୍ଷ। ଭୌତିକ ଜଗତରେ ସେଭଳି ବୃକ୍ଷ ନାହିଁ, କିନ୍ତୁ ଭଗବାନଙ୍କ ଧାମର ବୃକ୍ଷ ହେଉଛି କଳ୍ପ ବୃକ୍ଷ। ଏବଂ ଇଏ ଯେଉଁ ଶାସ୍ତ୍ର ଆମେ ପାଠ କରୁଛେ, ଇଏ ହେଉଛି କଳ୍ପ ବୃକ୍ଷ। ଆରମ୍ଭରେ କୁହାଗଲା ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ, ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଏଇଟା କୁହାଗଲା, ନିଗମ କଳ୍ପତରୁ ଗଣିତ ଫଳ ନିଗମ କଳ୍ପତରୁ। ଇଏ ମଧ୍ୟ କଳ୍ପବୃକ୍ଷ, ଏ ଭାଗବତ ହେଉଛି କଳ୍ପବୃକ୍ଷ। କଳ୍ପବୃକ୍ଷ କହିଲେ ଯେଉଁ ଫଳ ଚାହିଁବ, ଯେଉଁ ସମୟରେ ଯେତେ ପରିମାଣରେ ଚାହିଁବ ସବୁ ମିଳିଯିବ, ଏ କଳ୍ପବୃକ୍ଷ। ତେଣୁ ସେଇଭଳି ଭାବରେ ଏ ଶାସ୍ତ୍ର ମଧ୍ୟ ସେଇଭଳି ଭାବରେ କଳ୍ପବୃକ୍ଷ, ନିଗମ କଳ୍ପତରୁ, ନିଗମ ବୈଦିକ ଶାସ୍ତ୍ର ଯେଉଁ ରହିଛି ଗୋଟେ କଳ୍ପତରୁ, କଳ୍ପତରୁ କହିଲେ ଯାହାର ଯାହା କାମନା ଅଛି ସେ ପୂରଣ କରିଦେବେ କଳ୍ପତରୁ। ଏବଂ ନିଗମ କଳ୍ପତରୁ ଯେଉଁ ରହିଛି ବହୁତ ବୈଦିକ ଶାସ୍ତ୍ର ସବୁ ରହିଛି, ତାହାର ସୁପକ୍ଵ ମିଷ୍ଟ ଫଳ ହେଉଛି ଭାଗବତମ। ନିଗମ କଳ୍ପତର ଗଳିତମ ଫଳମ, ଏ ଫଳ ପାଚିଯାଇଛି, ପାଚିଗଲେ ପଡ଼ିଯିବ ତଳେ, ତଳେ ପଡ଼ିବା ପୂର୍ବରୁ ଗଳିତମ ମାନେ ତୋଳା ହେଇକିରି ଆସୁଛି, ଗୁରୁ ଶିଷ୍ୟ ପରମ୍ପରା ଆମ ପାଖକୁ ଆସୁଛି। ପ୍ରଥମେ ଏଇଟା ଭଗବାନ ଦେଲେ, ନାରଦଙ୍କୁ ଦେଲେ, ଏ ବ୍ରହ୍ମାଙ୍କୁ ଦେଲେ, ବ୍ରହ୍ମା ନାରଦଙ୍କୁ ଦେଲେ, ନାରଦ ବ୍ୟାସଙ୍କୁ ଦେଲେ, ବ୍ୟାସ ଶୁକଙ୍କୁ ଦେଲେ, ଶୁକମ ଖାତ ଅମୃତ ଦ୍ରବ ସଂଯୁତମ। ଗୋଟେ ଫଳ ଯଦି ପାଚିଯିବ ତାକୁ ଯଦି ଶୁଆ ଥଣ୍ଟ ମାରିଦେବ ତାର ମିଷ୍ଟତା ଆହୁରି ବଢ଼ିଯିବ ସୁପକ। ତେଣୁ ଏ ଶୁକଦେବ ଗୋସ୍ୱାମୀଙ୍କ ମୁଖରୁ ଆସୁଛି ଭାଗବତମ। ଇଏ ନିଗମ ରୂପକ କଳ୍ପବୃକ୍ଷର ଇଏ ହେଉଛି ସୁପକ ମିଷ୍ଟ ଫଳ। ଏଥିରେ ଚୋପା ନାହିଁ କି କ'ଣ ମଝିରେ ଯେଉଁ ରହିଛି ଟାଙ୍କୁଆ ନାହିଁ, ଇଏ ଫଳ ଏଭଳି ଭାବରେ ଅମୃତ। ଏଥିରେ ସବୁ ଫଳରେ ଚୋପା ରହିଛି ଏବଂ ମଝିରେ ଟାଙ୍କୁ ରହିଛି ଆଉ ମଞ୍ଜି ରହିଛି, କିନ୍ତୁ ଇଏ ଫଳ ଏଭଳି ଗୋଟିଏ ଫଳ, ଅଦ୍ଭୁତ ଫଳ, ଆର ଚୋପା ନାହିଁ କି ଟାଙ୍କୁ ନାହିଁ। ଏଇଟାକୁ ଆଉ ଚୋବେଇବା ଶିକ୍ଷା ପାହାନ କରିବ ନିଗମ କଳ୍ପ ଗଳିତ ଫଳ ସୁକମୁଖା ଅମୃତ ଦବସୁତମ ହେଉଛି ଅମୃତ। ଏ କଳ୍ପବୃକ୍ଷ ନିଗମ କଳ୍ପବୃକ୍ଷ ଅମୃତ ଫଳ ହେଉଛି ଏଇଟା ଅମୃତମ ଅମୃତମ ଦବସୁତମ ପିବତ ଭାଗବତ ରସମାଳୟ ମୋର ପିବତ। ଏଇଟାକୁ ଆଶୀର୍ବାଦ ଦେଉଛନ୍ତି ବ୍ୟାସଦେବ, ଏ ମଙ୍ଗଳାଚରଣରେ ଏଇଟା ହେଉଛି ଆଶୀର୍ବାଦ, ସମସ୍ତ ଶ୍ରୋତାମାନଙ୍କୁ ଆଶୀର୍ବାଦ ଦେଉଛନ୍ତି, ଏଇଟାକୁ ପାଳନ କରନ୍ତୁ। ଆଶୀର୍ବାଦ ଦେଲେ ସିଏ ଆଶୀର୍ବାଦ ମାଧ୍ୟମରେ ଆମ ପାଖକୁ ଆସୁଛି ଏଇଟା ନିଗମ ପିବତମ ଭାଗବତମ କ'ଣ ଶୁକମୁଖା ପିବତମ ଭାଗବତମ ରସମାଳୟମ, ଏ ରସର ଆଳୟ, ରସର ସାଗର। ପିବତମ ଭାଗବତମ ରସମାଳୟମ ମୁହୁର ମୁହୁ ପ୍ରତି ମୁହୂର୍ତ୍ତରେ ପାଳନ କରିବ। ରସିକା ଭୁବି ଭାବୁକା, ଯେଉଁମାନେ ରସିକ ବ୍ୟକ୍ତି, ଯେଉଁମାନେ ଏ ଭୁବି ଭୁବି କହିଲେ ପୃଥିବୀ ପୃଷ୍ଠରେ ଭାଗବତ ରୂପକ ଫଳ ଆଭେଲେବୁଲ ହେଉଛି ଆଉ କେଉଁଠି ନାହିଁ। ଏ ପଦ୍ମ ପୁରାଣରେ ଭାଗବତ ମହାତ୍ମାଙ୍କୁ ବର୍ଣ୍ଣନା କରାଯାଇଛି, ସ୍ୱର୍ଗରେ ନାହିଁ, ସ୍ୱର୍ଗୀୟ ସତ୍ୟେଚ କୈଳାସେ ବୈକୁଣ୍ଠେ ନାସ୍ତାୟମ ଲୋକ ଅତ୍ର ପିବନ୍ତୁ ସଦ୍ଭାଗ୍ୟା ମା ମା ମଞ୍ଚନ୍ତୁ କରିଛି। ଭାଗବତ ମହାତ୍ମାରେ ବର୍ଣ୍ଣନା କରାଯାଇଛି, ସ୍ୱର୍ଗରେ ନାହିଁ, ସତ୍ୟଲୋକରେ ବ୍ରହ୍ମଲୋକରେ ନାହିଁ, କୈଳାସ ଶିବଲୋକରେ ନାହିଁ, ବୈକୁଣ୍ଠ ଲୋକରେ ମଧ୍ୟ ନାହିଁ ଏ ଫଳ। ତେଣୁ ଯେଉଁମାନେ ସଦ୍ଭାଗ୍ୟ, ଯେଉଁମାନଙ୍କୁ ଭାଗ୍ୟ ଉଦୟ ହେଇଛି, ସେମାନେ ଏଇଟାକୁ ପାଳନ କରନ୍ତୁ। ମା ମା ମଞ୍ଚନ୍ତୁ କରି କେବେ ତ୍ୟାଗ କର ନା, ସବୁବେଳେ ପାଳନ କର, କେବେ ତ୍ୟାଗ କର ନା, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଇଏ ଆଶୀର୍ବାଦ ଦେଉଛନ୍ତି, ଆଶୀର୍ବାଦ ଆମ ପାଖକୁ ଆସୁଛି ଗୁରୁ ଶିଷ୍ୟ ପରମ୍ପରାରେ, ଗୁରୁଦେବଙ୍କ ମାଧ୍ୟମରେ ଆମେ ଆମେ ଏଇଟାକୁ ପାଠ କରୁଛେ, ପ୍ରାପ୍ତ ହେଉଛେ। ଆଉ ଯଦି ମୋର ଶିଷ୍ୟ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ଏଠିକି ଆସିନଥାନ୍ତେ, ସ୍ଥାନ ହେଇନଥାନ୍ତା, ଏ କଥା କୁହାଯାଇନଥାନ୍ତା, ଆମେ ପାଳନ କରିପାରିନଥାନ୍ତେ। ଇଏ ସୁଯୋଗ ଆମକୁ ସେ ଦେଇଛନ୍ତି ଭଗବାନ କୃପାରୁ, ଗୁରୁଙ୍କ ମାଧ୍ୟମରେ। ଏହି ନିଗମ ରୂପ କଳ୍ପତର ବୃକ୍ଷର ସୁପକ ମିଷ୍ଟ ଫଳ ହେଉଛି ଭାଗବତମ, ଆମେ ପାଳନ କରୁଛେ, ପାଳନ କରୁଛେ ଏଇଟା। ତେଣୁ ମୋର ରସିକା ଭୂମି ଭାବୁକା, ଯେଉଁମାନେ ଭାବୁକ ବ୍ୟକ୍ତି, ଯେଉଁମାନେ ରସିକ ବ୍ୟକ୍ତି, ସେମାନେ ଏଇଟାକୁ ପାଳନ କରିବେ। ମୋର ରସିକ ଭୂମି ଭାବୁକା, ଆମକୁ ସେ ସୁଯୋଗ ଦେଉଛନ୍ତି ପାଳନ କରିବା ପାଇଁ। ଅମୃତ ଭଗବାନ କଥା ଅମୃତମ, ଭଗବାନ କଥା ରୂପକ ଅମୃତକୁ ପାଳନ କରିବା ପାଇଁ ଆମକୁ ସୁଯୋଗ ମିଳିଲା, ଆମେ ଏଇଟା ପାଳନ କରୁଛେ। ତେଣୁ ସେ କହୁଛନ୍ତି ତୌ ବତ୍ସପାଳ କୋଉ ଭୂତୁଆ ସର୍ବ ଲୌକିକ ପାଳ କୋଉ, ସେ ଦୁଇ ଜଣ ଯେଉଁ ସେ ସମସ୍ତ ଲୋକକୁ ପାଳନ କରୁଛନ୍ତି, ଖାଲି ଗୋଟିଏ ଲୋକ ନୁହଁ, ଏ ବ୍ରହ୍ମାଙ୍କର ଏଇ 14ଟି ଭୁବନ ରହିଛି ତା ନୁହଁ, ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ଅନନ୍ତ କୋଟି ବ୍ରହ୍ମା ରହିଛନ୍ତି, କାହାର ଦଶମୁଖ, କାହାର 20 ଶହେମୁଖ, କାହାର 1000 ମୁଖ, କାହାର 10000 ମୁଖ, କାହାର ଅବୈତମୁଖ, ଏଭଳି ଭାବରେ ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ଏତେ ସବୁ ବ୍ରହ୍ମା ରହିଛନ୍ତି, ଶିବ ରହିଛନ୍ତି, ବିଷ୍ଣୁ ରହିଛନ୍ତି, ସବୁ ରହିଛନ୍ତି, ସବୁ ଲୋକ ରହିଛି, ଏଇଭଳି ଭାବରେ ଅସଂଖ୍ୟ ଜୀବ ରହିଛନ୍ତି, ଅନନ୍ତ ଅନନ୍ତ ଆୟ କଳ୍ପଦେ, ଆମେ କହିପାରିବାନି ଏତିକି କୋଟି ଜୀବ ଅଛନ୍ତି, ଅନନ୍ତ ଆୟ କଳ୍ପଦେ, ତାଙ୍କୁ ଗଣି ହେବ ନାହିଁ, ତାଙ୍କର ଅନ୍ତ ନାହିଁ। ଭଗବାନ ଯେଉଁଭଳି ଭାବରେ ଅନନ୍ତ, ତାଙ୍କର ବିଶ୍ୱାସ ମଧ୍ୟ ସେହିଭଳି ଭାବରେ ଅନନ୍ତ। ତେଣୁ ଏଇ ସମସ୍ତ ଲୋକ ଭଗବତ ଗୀତାରେ ଏକାଦଶ ଅଧ୍ୟାୟରେ ଭଗବାନ କହିଲେ କ'ଣ ଅନ୍ତିମରେ କହିଲେ, ଅଥବା ବହୁ ନେଇତିନ କିଂ ଜାତିନ ଦେବାର୍ଜୁନ ବିଷ୍ଟବ୍ୟାହା ମିଦମ୍ କୃଷ୍ଣ ଏକାଂଶନ ସ୍ଥିତ ଜଗତ। ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ ତାଙ୍କର ବିଭୂତି ବିଷୟରେ ଯେତେବେଳେ କହୁଛନ୍ତି, ସେତେବେଳେ କହିଲେ ଅର୍ଜୁନ ମୁଁ ତୁମକୁ କେତେ କହିବି ମୋର ବିଭୂତି। ଏତିକି ଜାଣି ରଖ, ଏଇ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଯେଉଁ ରହିଛି, ଭୌତିକ ବିଶ୍ୱ ବ୍ରହ୍ମାଣ୍ଡ, କୋଟି କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛନ୍ତି, ଏହି ସବୁ ଏକାଶନ ସ୍ଥିତ ଜଗତ। ଏ ଚାରିଭାଗରୁ ଭାଗେ, ଏଇ ଭୌତିକ ଜଗତ ହେଉଛି ଚାରିଭାଗରୁ ଭାଗେ, ଆଉ ତିନି ଗୁଣ ରହିଲାଣି ଚିତ୍ ଜଗତ। ଚିତ୍ ଜଗତ ହେଉଛି ଆର ତିନି ଗୁଣ। ଏ ଭୌତିକ ଜଗତ ବିଷୟରେ ତ ବୈଜ୍ଞାନିକମାନ ଧାରଣା ନାହିଁ, ଆଉ ଅନ୍ୟମାନ କଥା କ'ଣ କହିବା, ଚିତ୍ ଜଗତ କଥା କ'ଣ କହିବା, କିନ୍ତୁ ଶାସ୍ତ୍ରରେ ସବୁ ଜ୍ଞାନ ରହିଛି। ତେଣୁ ସେ ସର୍ବଲୌକିକ ପାଳକ, ସର୍ବଲୋକ ଖାଲି ସେ ସୃଷ୍ଟି କରିଛନ୍ତି ତା ନୁହଁ, ସର୍ବଲୋକ ପାଳନ ମଧ୍ୟ କରୁଛନ୍ତି ଏବଂ ଯଥା ସମୟରେ ତାକୁ ସଂହାର ମଧ୍ୟ କରିବେ। ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିରେ ଏକା ଭଗବାନ ସବୁ କରୁଛନ୍ତି। ଏବଂ ସ ପ୍ରାତରାସୁ ଗୋବତ୍ସା ଚାରତୁ ବିଚେରତୁ, ଆଉ ଗୋଟେ ଲୀଳା ବର୍ଣ୍ଣନା କରାଯିବ, ଆମର ସମୟ ହୋଇଗଲା, ତେଣୁ ଏଇ ଲୀଳାଟିକୁ ଆସନ୍ତାକାଲି ବର୍ଣ୍ଣନା କରିବା। ସ ପ୍ରାତରାସୁ ସକାଳୁ ଉଠିକିରି, ପ୍ରାତଃ ସକାଳୁ ଉଠିକିରି ଆସୁ, ଭଗବାନ ସବୁ ଖାଦ୍ୟ ଗ୍ରହଣ କରିଦେଲେ, ବ୍ରେକଫାଷ୍ଟ ନେଇଗଲେ, ଭଗବାନଙ୍କ ସହିତ ସାଙ୍ଗ ବାଳକମାନେ ସମସ୍ତେ ଯାହା ଯାହା ଘରେ ସବୁ ଖାଦ୍ୟ ଗ୍ରହଣ କଲେ, ସ ପ୍ରାତରେ ଆସୁ ଗୋବତ୍ସା ଚାର ହେତୁ, ହଁ ଉଠିକିରି ତାଙ୍କର ରାତିରେ ନିଦ ନାହିଁ, ରାତିରେ ନିଦ ନାହିଁ, କେତେବେଳେ ସକାଳ ହେବ ଆମେ ଯିବା, କେତେବେଳେ ସକାଳ ହେବ, ଧୀରେ ଧୀରେ ରାତି ଅଧିରାଶି କହିଲେ କୃଷ୍ଣ କୃଷ୍ଣ ହେଇଗଲା, ସକାଳ ହେଇଗଲା, ଚାଲ ଯିବା, ଯଶୋଦା ମା ପାଟିକରି ଯା, ରାତି ଅଧିରେ କରି ସକାଳ, ଏଇଭଳି ଭାବରେ ଏଇସବୁ ବର୍ଣ୍ଣନା କରାଯାଏ, ଆଚାର୍ଯ୍ୟମାନେ ସବୁ କହିଛନ୍ତି। ହଁ, ତାଙ୍କ ରାତିରେ ନିଦ ଅଛି, ଭଗବାନଙ୍କର ସଖାମାନେ ସେ ଶୋଇବେ, ଯେଉଁମାନେ ମାନେ ଉନ୍ନତ ଜୀବ ସେମାନେ ନିଦ୍ରାକୁ ପରିତ୍ୟାଗ କରିଦିଅନ୍ତି। କ'ଣ ଷଡ ଗୋସ୍ୱାମୀ ଅଷ୍ଟକମରେ ବର୍ଣ୍ଣନା କରାଯାଇଛି, ନିଦ୍ରାହାର ବିହାର କାଦି ବିଜିତଉ, ସେମାନେ ଘଣ୍ଟାଏ ଦୁଇ ଘଣ୍ଟା ଶୁଅନ୍ତି। ରୂପ ଗୋସ୍ୱାମୀ, ସନାତନ ଗୋସ୍ୱାମୀ, ପ୍ରଭୁପାଦ ମହାରାଜ, ଭକ୍ତିମନ ଠାକୁର, ଯେଉଁ ଯେତେ ସବୁ ଗୁରୁଦେବ ଅଛନ୍ତି, ସବୁ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ମହାଭାଗବତ, ସେମାନେ କ'ଣ ଶୟନ କରନ୍ତି, ଏବଂ ଶୟନ ମଧ୍ୟ ଆମ ଭଳି ଶୟନ ନୁହଁ, ତମ ଭଳିରେ ନୁହଁ, ସେଇଟା ମଧ୍ୟ ଶୁଦ୍ଧ ସତ୍ୟ ସ୍ତରର ଶୟନ, ଯୋଗ ନିଦ୍ରା ଭଳି ତାଙ୍କର, ଏବଂ ତଥାପି ସେ ଶୟନ ମଧ୍ୟ ଖୁବ ସମୟ ଘଣ୍ଟାଏ ଦୁଇ ଘଣ୍ଟା ଶୁଅନ୍ତି ସେ ପ୍ରଭୁପାଦ ମହାରାଜ। ଦେଖନ୍ତୁ 70 ବର୍ଷ ବୟସରେ ଏହିଭଳି ଭାବରେ ସବୁ କାର୍ଯ୍ୟ କରୁଥିଲେ, ଯେଉଁଥିପାଇଁକି ଆଜି ଏତେ ଶାସ୍ତ୍ର ସବୁ ରଚନା କରିଛନ୍ତି, ଏତେ କିଛି କଥା କରିଛନ୍ତି, ଏ ତ୍ୟାଗ ଆମ ପାଇଁ ସେ ତ୍ୟାଗ କରିଛନ୍ତି। ଆଜି ଆମକୁ ସବୁ ସୁଯୋଗ ମିଳୁଛି, ସୁବିଧା ମିଳୁଛି, ତଥାପି ଆମେ ଭାଗବତ ଶୁଣୁନାହୁଁ, ଇଏ ଆମର ହତ ଭାଗ୍ୟ। ପ୍ରଭୁପାଦ ମହାରାଜ ଆମ ପାଇଁ ସବୁ କୃପା କରିଛନ୍ତି, ବ୍ୟାସଦେହେ ଏହିସବୁ ଆଚାର୍ଯ୍ୟମାନେ, ଛଡ଼ ଗୋସ୍ୱାମୀ, ଏ ପରମ୍ପରାରେ ସବୁ ଆସୁଛି, ଆମ ପାଖକୁ ଆସି ପହଞ୍ଚି ଯାଉଛି, ଇଏ ହେଉଛି ଧନ, ଇଏ ଆମର ଧନ, ଇଏ ଆମର ସବୁ ଧନ ଦେଇଛନ୍ତି, କିନ୍ତୁ ଆମକୁ ସବୁ ଭଲ ଲାଗୁନି, ଧନ ଇଏ କରୁନି, ତେଣୁ ଯାହା ବି ହଉ, ଭଗବାନ ତୋ ବର୍ଷ ପାଳକୁ ଭୂତୁଆ ସର୍ବଲୋକ ଲୋକେଇକି ପାଳକୁ ସ ପ୍ରାତରାସୁ ଗୋବର୍ଷ ଚାର ବିଚରତୁ, ସକାଳୁ ସକାଳୁ ସାଙ୍ଗ ବାଳକମାନେ ଆସିକିରି ଭଗବାନ ସବୁ ମାରିଦେବେ, ବେଣୁ ମାରିଦେବେ, ବେଣୁ ତାଙ୍କର ଯେଉଁ ସିଙ୍ଗାର ରହିଛି, ଚାଲ ଯିବା, ଏ ଦ୍ୱାଦଶ ଅଧ୍ୟାୟରେ ଆସିବେ କଥାଟି, ଲୀଳାଟି ଏ ଗୋଟେ ସ୍ପେଶାଲ ଲୀଳା, ଏଇଭଳି ଭାବରେ ଜେନେରାଲ ଲୀଳା ଚାଲିଛି, ସବୁ ସକାଳୁ ଉଠିଲା ମାନେ ଚାଲିଲେ, ଆଉ ତାଙ୍କ ଘରେ ରହିବାକୁ ଇଚ୍ଛା ହେବ, ଭଗବାନ ଯେଉଁଠି ଅଛନ୍ତି ଆଉ ସେ ରହିବେ, ଭଗବାନ ଛାଡ଼ି ରହିପାରିବେ କେମିତି, ଭଗବାନ ସାଙ୍ଗ କରିବେ ଏଇଭଳି ଭାବରେ। ପ୍ରାତ ରାସୁ ଗୋବତ୍ସା ଚାର ହେତୁ ବିଚରତୁ, ଭଗବାନ ବିଚରଣ କଲେ ଏଇଭଳି ଭାବରେ, ସବୁ ଅସଂଖ୍ୟ ଗାଈ ବତ୍ସା ସବୁ ରହିଛନ୍ତି, ଅସଂଖ୍ୟ କ'ଣ ବତ୍ସପାଳକ ଅଛନ୍ତି, ସବୁ ଭଗବାନଙ୍କର ସାଙ୍ଗମାନେ ଅଛନ୍ତି, ଏଇଭଳି ଭାବରେ ଚାଲୁଛନ୍ତି। ଆଉ ଗୋଟେ ଲୀଳା ବର୍ଣ୍ଣନା କରାଯିବ, ଆମେ ଏଇଠି କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତଂ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରବକୁଞ୍ଜ କି, ଗୋପନାନନ୍ଦୀ।